श्रीमद्भागवतम दशम स्कंद 47 अध्याय श्लोक 9 10 47 9 इति गोप्यो हि गोविंदे इति गोप्यो हि गोविंदे गतवाक्कायमानसः कृष्णदूते समायाते उद्धवे त्यक्तलौकिकः इति गोप्यो हि गोविंदे गतवाक्कायमानसः कृष्णदूते समायाते उद्धवे त्यक्तलौकिकः इति गोप्यो हि गोविंदे गतवाक्कायमानसः कृष्णदूते समायाते उद्धवे त्यक्तलौकिकः इति गोप्यो हि गोविंदे गतवाक्कायमानसः कृष्णदूते समायाते उद्धवे त्यक्तलौकिकः सर पढ़िए ठीक है हरे कृष्ण श्री उपस्थित भक्त सदानंद मातृवृंद आज पवित्र नृसिंहदेव आविर्भाव तिथि नृसिंह चतुर्दशी वैशाख मास शुक्लपक्ष चतुर्दशी तिथि तेणु आज आज उपवास संध्या पर्यंत उपवास तेणु ये भागवतम कथा शुणुचे भागवतम पद्मपुराण वर्णना कर भागवतम र विधि होची सुनिबा एवं कहिबा विधि होची उपवास उपवास रे सेटा सुनिबा एवं कथा कहिबा तेणु आज जदि आम साधारण सका 8 कि प्रसाद पाती ना कि तथापि आम टिकेटी पाई दौ कि आज पूर्ण उपवास तेणु ये हूँ उपयुक्त स्थिति शुणापाई कहवापी भागवतम घंटाए 2 घंटा नुह 7 दिन 7 राति शुणुले भागवतम कौन सी खाद्य पानी कहीं ग्रहण करन ये हूँ भागवत शुणवार विधि भागवत प्रसाद पाइबे कौन अन्य प्रसाद दरकार कौन जमी परीक्षित महाराज कहे पिबंतम तोन मुखाम्बुज च्युतम हरिकथामृतम आपण मुख पद्म आम भगवान कथा रूपक अमृत पान करुचे अमृत पान कले आ कौन दरकार तेणु आम अनुरोध करूँ पूजारी मान को टे कथा टे सैलेंट रे कथार डिस्टर्बेंस होती तेणु ये जो रही आम बर्तमान चल जा नंदा नंद नंद गाँव को वृंदावन नंदगाँव नंदगाँव में गोटे एकांत स्थान रे गोपी मैने उद्धव आलोचना चली बहुत गभीर तत्व बहुत गभीर तत्व सप्तमी भक्तिर जो रही जो पहाच सब रही सप्तमी पहाच जो मैंने अच्छा से तिथिर कथा से स्थान कथा मान से स्थिति से स्थिति के आम जापर ना कि जहाँ कि बुझा से कह सप्तमी स्थिति कौन आम कह कौटा सप्तमी स्थिति कौन तेणु आम जो शुणुचे कथा यही भाव गोपी मैंने विभिन्न प्रकार कौन कृष्ण कहीं मन रखिए अभिमान कौन कहीं मन रखिए जमी 8 उदाहरण दिगला जमी कौन निश्व व्यक्ति को गणिका मान पचारती ना जो अकल्प राजा को प्रजा मैंने त्याग कर दिखती जो वृक्ष फल ना खगा मैने पक्षी मैंने त्याग कर दिखती ଏହିଭଳି ଭାବରେ ଅଧିତ୍ୟ ବିଦ୍ୟା ଆଚାର୍ଯ୍ୟଙ୍କୁ ଯେଉଁମାନେ ପାଠ ପଢ଼ି ସାରିଲେ ଆଚାର୍ଯ୍ୟଙ୍କୁ ତ୍ୟାଗ କରିଦିଅନ୍ତି। ଋତୁଜଙ୍କ ଦତ୍ତ ଦକ୍ଷିଣା, ଋତୁଜ ମାନେ ଦକ୍ଷିଣା ନେଲା ପରେ ତାଙ୍କର ଯଜମାନ ଭୁଲି ଯାଆନ୍ତି। ଏହିଭଳି ଭାବରେ ଆଠଟି ଉଦାହରଣ ଦିଆଗଲା, ଏ ଲୌକିକ ଉଦାହରଣ ଦିଆଗଲା। ଗୋପୀମାନଙ୍କ କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ କୃଷ୍ଣ ଆମକୁ ଭୁଲିଗଲେ, ଆମ ସହିତ ରାସ ନୃତ୍ୟ କଲେ, ଏସବୁ କଲେ, ତାପରେ ପୁଣି ଭୁଲିଗଲେ, କହିବାର ଉଦ୍ଦେଶ୍ୟ ଥିଲା ଏଇଟା। ଏହିଭଳି ଭାବରେ ଚାଲିଛି କଥା, ଇତି ଏଇଠୁ ଆରମ୍ଭ ହେଲା, ଇତି ଗୋପ୍ୟ ହି ଗୋବିନ୍ଦେ, ଗୋପୀମାନେ ଏହିଭଳି ଭାବରେ ଗୋବିନ୍ଦଙ୍କର ଗତବାକ୍ କାୟ ମାନସ, ତାଙ୍କ ବିଷୟରେ ଚିନ୍ତା କରି କରି ଗତବାକ୍ ବାକ୍ ମାନେ କ'ଣ କଣ୍ଠ ରୁଦ୍ଧ ହେଇଗଲା, କଥା କହିପାରିଲେ ନାହିଁ। ଇତ୍ ବାକ୍ କାୟ ମାନସ, ଶରୀର ଦ୍ୱାରା, ମନ ଦ୍ୱାରା, ବାକ୍ୟ ଦ୍ୱାରା, କାୟ ମନ ବାକ୍ୟରେ ସେ ଭଗବାନଙ୍କର ଲୀଳାକୁ ସ୍ମରଣ, କୃଷ୍ଣଙ୍କର ଲୀଳାକୁ ସ୍ମରଣ କରୁଛନ୍ତି। କୃଷ୍ଣେ ଦୂତେ ସମାୟାତେ, କୃଷ୍ଣଙ୍କର ଦୂତ ଆସି ପହଞ୍ଚି ଯାଇଛନ୍ତି। କୃଷ୍ଣଙ୍କର ଦୂତ ଆଉ ଯମଙ୍କର ଦୂତ, ଦୁଇ ଜଣ ଦୂତ ଅଛନ୍ତି। ଆମେ ଯଦି କୃଷ୍ଣଙ୍କ ଦୂତଙ୍କ ସହିତ ଯୁକ୍ତ ନ ହେବା ତାହେଲେ ଯମଦୂତ ଆସିବେ, କରୋନା ଯେଉଁ ଆସିଛି ଯମଦୂତ ସିଏ ନେବା ପାଇଁ ଆସିଛି, ଅର୍ଡ଼ର ପାଇକି ଆସିଛି ଯମରାଜଙ୍କ ଠାରୁ। ସାରା ପୃଥିବୀରେ ଯେତେ ଅଛନ୍ତି ସବୁ ନେବ, ଯଦି କୃଷ୍ଣ ଦୂତଙ୍କ ସହିତ ଯୁକ୍ତ ନ ହେବା ଯମଦୂତଙ୍କ ସହିତ ଯୁକ୍ତ ହେବାକୁ ପଡ଼ିବ। ଆମ ପାଇଁ ଦୁଇଟି ଚଏସ୍, ନୋ ଅଦର ଚଏସ୍, ଅଲ୍ଟରନେଟିଭ୍ ଆଉ କିଛି ନାହିଁ, ନୋ ଥାର୍ଡ ଅଲ୍ଟରନେଟିଭ୍ ଆଉ ନାହିଁ। କୃଷ୍ଣ ଦୂତଙ୍କ ସହିତ ଆମେ ଯୁକ୍ତ ହେବା, ନହେଲେ ଯମଦୂତ ଆସି ପହଞ୍ଚିବେ। ଭଗବାନଙ୍କ ନାମର ମହାତ୍ମାରେ କୁହାଯାଇଛି, କୃଷ୍ଣ ନାମ ଭଜ ଯିବ ଆର ସବୁ ମିଛେ, ଭଗବାନ ନାମ ଭଜନ କର ଆଉ ସବୁ ହେଉଛି ମିଥ୍ୟା। ପଲାୟିତ ପଥ ନାହିଁ, ଆମେ କୌଣସି ଉପାୟରେ ପଳାଇ ଯାଇପାରିବା ନାହିଁ, କାହିଁକି ନା ଯମ ଅଛି ପିଛେ। ଆମେ ଯମ କରି ଲୋକମାନେ ଜାଣିପାରିବେ ଯମ କ'ଣ ସତରେ କ'ଣ, ଏଇଟା କଳ୍ପନା, ଯମ ବର୍ତ୍ତମାନ ଜାଣିପାରିବେ, ବର୍ତ୍ତମାନ କରୁଣା କହିଲେ ବୁଝିବେ, କରୁଣା ଅଛି ପିଛେ। ଭଗବାନଙ୍କର ଶରଣ ନଯିବ ତାହେଲେ କରୁଣା ଅଛି ପିଛେ କହିଲେ ବୁଝିବେ ଲୋକମାନେ, ଯେଉଁମାନେ ମୃତ୍ୟୁକୁ ବୁଝିପାରୁନାହାନ୍ତି ସେମାନେ ବୁଝିବେ ଏଇଟାକୁ। ଯମରାଜ, ଯମରାଜ କ'ଣ ସତରେ ଯମ ଅଛନ୍ତି, ତେଣୁ ଯାହା ହଉ ଏଇଭଳି ଭାବେ କୃଷ୍ଣେ ଦୂତେ ସମାୟାତେ, କୃଷ୍ଣଙ୍କ ଦୂତଙ୍କ ସହିତ ସେମାନେ ଯୁକ୍ତ ହେଇଛନ୍ତି। ଉଦ୍ଧବେ, ସେ ହେଉଛନ୍ତି କିଏ ନା ଉଦ୍ଧବ, ଉଦ୍ଧବ ଶବ୍ଦର ଆମେ ଅର୍ଥ କହିଥିଲେ, ତାର ମନେ ଅଛି ଉଦ୍ଧବ ଶବ୍ଦର ଅର୍ଥ କ'ଣ, ଉତ୍ସବ। ଦେଖ ଉତ୍ସବ, ଇଏ ଆଜି ଉତ୍ସବ, ଆଜି ନୃସିଂହ ଚତୁର୍ଦ୍ଦଶୀ ଉତ୍ସବ, ଆମ ମନେ ପଡ଼ିଗଲା ସେଇଟା ଭଗବାନ ପ୍ରେରଣା ଦେଲେ। ମୁଁ ଚିନ୍ତା କରିନଥିଲି ଏମିତି ଉତ୍ସବ ବୋଲି କଥା, ଭଗବାନଙ୍କ କୃପାରୁ ହେଉଛି ସବୁ ଉତ୍ସବ, ନୃସିଂହ ଚତୁର୍ଦ୍ଦଶୀ ଉତ୍ସବ, ଏମିତି ଉତ୍ସବ ଚାଲିଛି। କେତେ କ'ଣ ସବୁ ଆଲୋଚନା ଚାଲିଛି ତା ଭିତରେ କହିଲେ ମଧ୍ୟ ଶୁଣୁନାହାନ୍ତି ସେମାନେ। ତେଣୁ ଏଇ ଯେଉଁ ଉତ୍ସବ ହେଉଛି ସେଇଭଳି ଭାବରେ ଉତ୍ସବ, ଉଦ୍ଧବ ସାକ୍ଷାତ ଉତ୍ସବର ମୂର୍ତ୍ତି, ଉଦ୍ଧବ ମୂର୍ତ୍ତି ସିଏ ତ୍ୟକ୍ତ ଲୌକିକା, ଲୌକିକ ଭାବରେ ଯେମିତି ଲୋକମାନେ ଟିକେ ଚିନ୍ତା କରିବେ ବା ଇଏ କରିବେ, ଦେଖିବେ ବାହାର ଲୋକ କ'ଣ ଅଛନ୍ତି କ'ଣ ଚିନ୍ତା କରିବେ, ସେଇଟା ଚିନ୍ତା କରିବା କଥା, ଏ ଲୌକିକ ଛାଡ଼ିଦେଲେ ତ୍ୟକ୍ତ ଲୌକିକ, କୌଣସି ଚିନ୍ତା ନାହିଁ, କିଏ କ'ଣ ଚିନ୍ତା କରିବ, କେହି ନାହାନ୍ତି ଏକାନ୍ତ ସ୍ଥାନ, କେବଳ ଉଦ୍ଧବ କ'ଣ ଚିନ୍ତା କରିବେ, ଏ ଫରେନ୍ ଫାର୍ଷ୍ଟ ଟାଇମ୍ ତାଙ୍କ ଦେଶ ଦେଖା ହେଉଛି ସେମାନେ କ'ଣ ଭାବିବେ ଆଙ୍କ ବିଷୟରେ, ଏସବୁ ଚିନ୍ତା ନାହିଁ। ତେଣୁ ଗାୟନ୍ତି ପ୍ରିୟ କର୍ମାଣି, ପ୍ରିୟ ପ୍ରିୟ ଆମର ପ୍ରିୟ କିଏ ଅଛନ୍ତି, ବହୁତ ପ୍ରକାର ପ୍ରିୟ ଅଛନ୍ତି ଆମର, କିନ୍ତୁ କୃଷ୍ଣଙ୍କୁ କିଏ ପ୍ରିୟ କରିଛି, ଆମର ସମସ୍ତ କିଛି ନା କିଛି ପ୍ରିୟ ବସ୍ତୁ ଅଛି, ପ୍ରିୟ ବ୍ୟକ୍ତି ଅଛନ୍ତି ବା ପ୍ରିୟ ବସ୍ତୁ ଅଛି, କିନ୍ତୁ କୃଷ୍ଣଙ୍କର କିଏ, କୃଷ୍ଣଙ୍କୁ କିଏ ପ୍ରିୟ କରିଛି, ଯେଉଁ ଗୋପୀମାନେ ତାଙ୍କ ପ୍ରିୟ ହେଉଛନ୍ତି କୃଷ୍ଣ, ନିଜ ଶରୀରଠାରୁ ଆମେ କହିଗଲେ ତ୍ୟକ୍ତ ଦେହିକା, ଶରୀରକୁ ସେ ତ୍ୟାଗ କରିଦେଇଛନ୍ତି, କୃଷ୍ଣ ଏତେ ତାଙ୍କ ପ୍ରିୟ, ତ୍ୟକ୍ତ କୃଷ୍ଣ କ'ଣ ନା ଇଏ ରହିଛି, ଗାୟନ୍ତି ପ୍ରିୟ କର୍ମାଣି, ଏ ଖାଲି କଥା କହୁନାହାନ୍ତି ଗାନ କରୁଛନ୍ତି, ଚିର ଜଗତରେ କଥା ହେଉଛି ଗାନ, କଥା ଗାନ ନାଟ୍ୟଂ ଗମନ ଅପି, କଥା ହେଉଛି ଗାନ, କଥା ଆମେ କଥା କହୁଛେ ଏ ଗଦ୍ୟ, କିନ୍ତୁ ସେଠି ହେଉଛି ସବୁ କଥା ହେଉଛି ପଦ୍ୟ, ଗୀତ ଆକାର ସବୁ ବୋଲିବେ, ଗୀତ ଆକାର ଗାୟନ୍ତି, ଗାୟନ୍ତି ପ୍ରିୟ କର୍ମାଣି, କର୍ମାଣି ଅନେକ କର୍ମାଣି ରହିଛି, ପ୍ରିୟ କର୍ମାଣି, ପ୍ରିୟ କର୍ମାଣି ଗାୟନ୍ତି, ପ୍ରିୟ କର୍ମାଣି ରୁଦନ୍ତଶ୍ଚ ଗତ ହ୍ରିୟ, ଖାଲି ଗାଉନାହାନ୍ତି, ଗାନ କରୁନାହାନ୍ତି, ରୋଦନ କରି ଗାଉଛନ୍ତି, ରୋଦନ କରି ଗାଉଛନ୍ତି, ରୁଦନ୍ତ୍ୟ ଗତ ହ୍ରିୟ, ହ୍ରିୟ କହିଲେ ଲଜ୍ଜା, ଲଜ୍ଜା ତ୍ୟାଗ କରିଦେଇଛନ୍ତି। ଲଜ୍ଜା କ'ଣ? ଇଏ କ'ଣ ତାଙ୍କ ସ୍ୱାମୀ ନା କ'ଣ ତାଙ୍କୁ ସେ କ୍ରନ୍ଦନ କରୁଛନ୍ତି? ଉପପତି ତାଙ୍କର ସ୍ୱାମୀ ନୁହନ୍ତି, ଇଏ ଉପପତି, ଏଇଟା ଲଜ୍ଜା କରିବେ ଜଣେ ସାଧାରଣତଃ ଲୋକ ଲଜ୍ଜା କରିବେ, କିନ୍ତୁ ଆଙ୍କର କ'ଣ ଗତ ହୁଏ, କୌଣସି ଲଜ୍ଜା ନାହିଁ। ଏ ଭାବ ରୁଦନ୍ତଶ୍ଚ ଗତ ହୁଏ, ଚ ଶବ୍ଦ କାହିଁକି ବ୍ୟବହାର କରାଗଲା? ରୁଦନ୍ତଶ୍ଚ ରୋଦନ କରୁଛନ୍ତି, ଖାଲି ଗାନ କରୁନାହାନ୍ତି, ରୋଦନ କରୁଛନ୍ତି। ଗତ ହୁଏ କୌଣସି ଲଜ୍ଜା ନାହିଁ, ରୋଦନ କରୁଛନ୍ତି। ତସ୍ୟ ସଂସ୍ମୃତ୍ୟ ସଂସ୍ମୃତ୍ୟ, ଏଇଭଳି ଭାବରେ ଚାଲି ଯେମିତି ନନ୍ଦ ମହାରାଜ କଥା କୁହାଗଲା, ସଂସ୍ମୃତ୍ୟ ସଂସ୍ମୃତ୍ୟ ସ୍ମରଣ କରୁଛନ୍ତି, କରି କରି କରିକି ସ୍ମରଣ କରୁଛନ୍ତି, ସଂସ୍ମୃତ୍ୟ ସଂସ୍ମୃତ୍ୟ। ତସ୍ୟ କହିଲେ ତାଙ୍କର, କୃଷ୍ଣଙ୍କର, ତାଙ୍କରି ଲୀଳା କର୍ମାଣି, ଯେଉଁସବୁ କର୍ମ ସବୁ ରହିଛି, କେଉଁଠୁ କର୍ମ ନା ଜାହାନି କୈଶୋର ବାଲ୍ୟୋ, କୈଶୋର ବାଲ୍ୟୋ କାହିଁ କୁହାଗଲା? ବାଲ୍ୟ କୌଶଳ କାହିଁ କୁହାଗଲା ନାହିଁ? ବାଲ୍ୟ କୌଶଳ କାହିଁ କୁହାଗଲା ନାହିଁ? ଛୋଟ ପିଲା କ'ଣ ଆଗରୁ ବଡ଼ ହେଇଯାଇଥାଏ କି? ପ୍ରଥମେ ଛୋଟରୁ ହଁ, କୌମାରଂ ଯୌବନଂ ଜରା, ଭଗବାନ ନିଜେ କହିଲେ କୌମାରଂ ଯୌବନଂ ଜରା। ତେଣୁ ଏଠି କାହିଁକି ସୁଖଦେବ ଗୋସ୍ୱାମୀ କହିଲେ କୈଶୋର ବାଲ୍ୟୋ, କୈଶୋର ତା'ପରେ ବାଲ୍ୟ କାହିଁ କହିଲେ? ଯାହା ହଉ, ଭଗବାନଙ୍କ ଏସବୁ କର୍ମ ସବୁ ରହିଛି, କିଶୋର ଅବସ୍ଥାର କର୍ମ। କିଶୋର ଅବସ୍ଥା କେଉଁଠି ଆସୁଛି? ଏକରୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୌମାର, ଛଅରୁ ଦଶ ହେଉଛି ପୌଗଣ୍ଡ, ଏଗାରରୁ ହେଉଛି କୈଶୋର ଲୀଳା ଆରମ୍ଭ ହୋଇଗଲା। ଏଗାରରୁ ଏଗାର ବର୍ଷ ସେ ନଥିଲେ, ଭଗବାନ ନଥିଲେ, ତାଙ୍କର କୈଶୋର ଲୀଳା ଆଠରୁ ଆରମ୍ଭ ହୋଇଗଲା। ଆଉ ଗୋଟେ ତାଙ୍କର ଅଲଗା ଷ୍ଟାଣ୍ଡାର୍ଡ଼ ରହିଛି, ଏ ଜେନେରାଲ୍ ଷ୍ଟାଣ୍ଡାର୍ଡ଼, କିନ୍ତୁ ଭଗବାନ ପାଇଁ ଅଲଗା ଷ୍ଟାଣ୍ଡାର୍ଡ଼ ରହିଛି। ତାଙ୍କର ଆଠ ବର୍ଷରୁ ଆରମ୍ଭ ହୋଇଗଲା କୈଶୋର ଲୀଳା, ରାସ ଲୀଳା କଲେ। ତେଣୁ କୈଶୋର ବାଲ୍ୟ, ବାଲ୍ୟ ଅବସ୍ଥାରେ ଯେଉଁ ଲୀଳା ଅଛି ଏସବୁ ଚାଲିଲା। ତେଣୁ କ'ଣ ହେଇଛି, ନଅ ଦଶ କ'ଣ ହେଉଛି ନା, ତ୍ୟକ୍ତ ଲୌକିକ, ବିଶ୍ୱନାଥ ଠାକୁର କହୁଛନ୍ତି ତ୍ୟକ୍ତ ଲୌକିକ। ଲୌକିକ କହିଲେ ଯେଉଁ ଲୋକ ବ୍ୟବହାର ଯେଉଁ ରହିଛି, ଲୋକ ବ୍ୟବହାର ସେ ତ୍ୟାଗ କରିଦେଲେ। ଲୋକ ବ୍ୟବହାର ସାଧାରଣତଃ ଲୋକମାନେ ବ୍ୟବହାର କରିବେ, ଚିନ୍ତା କରିବେ, କ'ଣ କଲେ କ'ଣ ଅନ୍ୟ ଚିନ୍ତା କ'ଣ କରିବେ, ଏ ଲୋକ ବ୍ୟବହାର। କିନ୍ତୁ ତ୍ୟକ୍ତ ଲୌକିକ, ତ୍ୟକ୍ତ ଲୌକିକ କ'ଣ, ଯେମିତି ତାସ୍ ଖେଳ ହେଲେ ଯେମିତି ରଡ଼ି ଛାଡ଼ନ୍ତି ସବୁ, ଯାଏ ବାଡ଼େଇଲି, ଏମିତି ବାଡ଼େଇଲି, ଏମିତି ବାଡ଼େଇଲି, ସେମିତି କ'ଣ ଇଏ କ'ଣ କଥାରେ କ'ଣ ବିନା କଥାରେ କାମ କରିହେବ ନାହିଁ? ଏଠି କଥା ଚାଲିଛି ନା, ତୁମର କ'ଣ କଥା ନ କହିବି ବିନା କଥାରେ କ'ଣ ଇଏ କରିହେବ ନାହିଁ, ପୂଜା କରିହେବ ନାହିଁ, ଆରେଞ୍ଜମେଣ୍ଟ କରିହେବ ନାହିଁ, ଶୃଙ୍ଗାର କରିହେବ ନାହିଁ, କହିଲେ ବି କାନରେ ପଶୁ ନାହିଁ କଥା, ଆମ କଥାରେ ଡିଷ୍ଟର୍ବାନ୍ସ ହେଉଛି ନା, ତୁମ କଥା ତୁମର ଏକା କାମ ଚାଲିଛି, ଆମର କାମ ଚାଲି ନାହିଁ। ଲୋକମାନେ ଯେଉଁ ଚାଷ ଖେଳିଲେ, ଏ ବାଡ଼େଇବି ଚାଷ, ହେ ବାଡ଼େଇଲି, ଆଉ ଚୁପଚାପ କ'ଣ ଖେଳିଲେ ହେବ ନାହିଁ? କଥା ଚାଲିଛି ତାଙ୍କର, ଆମର ଏଠି ଭାଗବତ କଥା ଚାଲିଛି, ଆମ ଡିଷ୍ଟର୍ବାନ୍ସ ହେଉଛି କଥାରେ। ତମେ ଏକୁଟା ଇଏ ନା, ଆଉ କିଏ ଅଛନ୍ତି ସବୁ? ତେଣୁ ଯାହା ହଉ, ଏଇଭଳି ଭାବରେ ବିଶ୍ୱନାଥ ଚକ୍ରପୀଠ କହୁଛନ୍ତି ତ୍ୟକ୍ତ ଲୌକିକା, ଲୌକିକ ଯେଉଁ ଲୌକ ବ୍ୟବହାର ଅଛି ସେଇଟା ଭୁଲିଗଲେ ସିଏ, ତ୍ୟକ୍ତ ଲୌକିକା। ସ୍ୱ ମୁଖେଇ ନେଇ ଏବ ଉପପତ୍ୟା ସ୍ପଷ୍ଟୀକରଣାତ୍, ଜଣେ ଯେତେବେଳେ ଉପପତି ରଖୁଛି, ପତିଙ୍କ ଛଡ଼ା ଅନ୍ୟ ଜଣେ ଉପପତି ରଖୁଛି ମାନେ ସେ ସବୁ ଗୋପନରେ କରିବ, ମାନେ ପବ୍ଲିକଲି କରିବ ନାହିଁ। ଏଇଟା ମୁଁ ଜଣେ ମୋ ସ୍ୱାମୀ ଛାଡ଼ିକି ଆଉ ଜଣଙ୍କୁ ଭଲ ପାଉଛି, ଏଇଟା ପବ୍ଲିକଲି କରିବ ନାହିଁ, କିନ୍ତୁ ଇଏ ପବ୍ଲିକଲି କହୁଛନ୍ତି, ପବ୍ଲିକଲି କହୁଛନ୍ତି, ସ୍ୱ ମୁଖେନ ନିଜେ କହୁଛନ୍ତି। ଉପପତ୍ୟ, ଇଏ ହେଉଛନ୍ତି ଉପପତି, କୃଷ୍ଣ ତାଙ୍କର ଉପପତି, ନିଜର ସ୍ୱାମୀ ଅଛନ୍ତି, କିନ୍ତୁ ଏ ହେଉଛି କ'ଣ ପରକୀୟା ରସ, ପରକୀୟା ରସ। ତେଣୁ ଏଇଟା ହେଉଛି ସ୍ପଷ୍ଟୀକରଣାର୍ଥ, ସେ କହିଦେଲେ, ଖୋଲିକରି କହିଦେଲେ ତାଙ୍କ ପ୍ରତି କେତେ ଭଲ ପାଉଥିଲେ, ପ୍ରେମ କରୁଥିଲେ, ଏଇଟାକୁ କହୁଛନ୍ତି ତ୍ୟକ୍ତ ଲୌକିକ, ସେଥିପାଇଁ ଅର୍ଥ ବ୍ୟବହାର କରାଗଲା। ତ୍ୟକ୍ତ ଲୌକିକ ବ୍ୟବହାର ବହୁ, ତ୍ୟକ୍ତ ଲୌକିକ ବ୍ୟବହାର, ତକ୍ତ ଲୌକିକ ଏବଂ ବ୍ୟବହାର ମଧ୍ୟ ସେଇଭଳି ଭାବରେ ବହୁବୁ ସେଇଭଳି ଭାବରେ ଚାଲିଛି। ରୁଦ୍ଧନ୍ତଶ୍ଚ ବହୁବୁ ଏବଂ ଖାଲି ବ୍ୟବହାର କରେ ନାହିଁ, ତକ୍ତ ଲୌକିକ ଖାଲି ବ୍ୟବହାର କରେ ନାହିଁ, ରୁଦନ୍ତ ରୋଦନ କରୁଛନ୍ତି। ରୁଦ୍ଧନ୍ତଶ୍ଚ ବହୁବୁ କୈଶୋର ବାଲୋଇତି, କୈଶୋର ବାଲୋ କାହିଁକି କୁହାଗଲା, ଛୋଟ ପିଲା ପ୍ରଥମେ କ'ଣ କୌମାରଂ ଯୌବନଂ ଜରା, ପ୍ରଥମେ ବାଲ୍ୟ ଅବସ୍ଥା, ତାପରେ କିଶୋର ଅବସ୍ଥା, ତାପରେ କୌଗଣ୍ଡ ଅବସ୍ଥା, ତାପରେ କୈଶୋର ଅବସ୍ଥା, କିନ୍ତୁ ଏଠି କାହିଁ ଓଲଟା କୁହାଗଲା କୈଶୋର ବାଲୟ ନା, ତାର କାରଣ ହେଉଛି କୈଶୋର ବାଲ ଇତି ବାଲ୍ୟ ମାରଭ୍ୟବ ତସ୍ମିନ୍ ତାସଂ ପ୍ରେମା ନିରୁପାଧିକ ଏବ ନନ୍ତୁ କୈଶୋର ଏବ। ସାଧାରଣତଃ ଜଣେ ଯୁବତୀ ଗୋଟେ ଯୁବକ ଯେତେବେଳେ ଚିନ୍ତା କରିବ, ଯୁବକ ବିଷୟରେ ଚିନ୍ତା କରିବ, ସେ ଛୋଟ ତା ପିଲା ବିଷୟରେ, ଛୋଟ ପିଲା ଏମିତି ଥିଲା, ଲଙ୍ଗଳା ହେଇ ପଡ଼ୁଥିଲା, ଏସବୁ କଥା ସେ ଚିନ୍ତା କରିବ ନାହିଁ, ସେ ଯୁବକ ଅବସ୍ଥାର କଥା ଚିନ୍ତା କରିବ। ତେଣୁ ଏଠି ବିଶ୍ୱନାଥ ଚକ୍ରପୀଠ କହୁଛନ୍ତି ବାଲ୍ୟ ମାରଭେଇବ ତସ୍ମିନ୍ ତାସଂ ପ୍ରେମା ନିରୁପାଧିକଂ, ଏ ପ୍ରେମ ହେଉଛି ନିରୁପାଧିକ। ଭୌତିକ ଜଗତରେ ପ୍ରେମ ରହିଛି, ଭୌତିକ ଜଗତରେ କାମ କାମଟାକୁ ବହୁତ ଭାବରେ ସୁନ୍ଦର ଭାବରେ ପ୍ରେମ 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 ବୋଲି କହୁଛନ୍ତି, ଇଏ କ'ଣ ପ୍ରେମ? ପ୍ରେମ ଆଉ କାମ ଭିତରେ କ'ଣ ତଫାତ ରହିଛି? ଚୈତନ୍ୟ ଚରିତାମୃତରେ କୁହାଯାଇଛି ହଁ, କୃଷ୍ଣେନ୍ଦ୍ରିୟ ପ୍ରୀତିବାଞ୍ଛା ତାରେ ବୋଲି ପ୍ରେମ, ତାରେ କହେ ପ୍ରେମ, ଆତ୍ମେନ୍ଦ୍ରିୟ ପ୍ରୀତିବାଞ୍ଛା ତାରେ ବୋଲି କାମ, ଇଏ ହେଉଛି କାମ, ଭୌତିକ ଜଗତରେ ହେଉଛି କାମ, ପ୍ରେମ ନାହିଁ। କାମଟାକୁ ପ୍ରେମ ବୋଲି କୁହାହେଉଛି, ବହୁତ ସୁନ୍ଦର ସୁନ୍ଦର ଲେଖା ହେଉଛି, ଆୱାର୍ଡ଼ ଦିଆଯାଉଛି, ପୁରସ୍କୃତ କରାଯାଉଛି, ତାଙ୍କୁ ସମ୍ମାନ କରାଯାଉଛି, ଏତେ ବଢ଼ିଆ ସୁନ୍ଦର ପ୍ରେମ କଥା କହିଲେ, କିନ୍ତୁ ସେଇଟା ହେଉଛି କାମ। କାମଟାକୁ ପ୍ରେମ ବୋଲି କହିକିରି ସିଏ କେତେ କ'ଣ ସବୁ ଆୱାର୍ଡ଼ ପାଇଯାଉଛନ୍ତି। ଏଠି ପ୍ରେମଟାକୁ କାମ ବୋଲି କୁହାଯାଉଛି, ପ୍ରେମଟାକୁ କାମ ବୋଲି କୁହାଯାଉଛି। ତେଣୁ ଇଏ ଯେଉଁ ରହିଛି ବାଲ୍ୟ ବୟସରେ ଗୋଟେ ସ୍ତ୍ରୀ ଲୋକ ଗୋଟେ ପୁରୁଷର କ'ଣ ବାଳକ ଅବସ୍ଥାକୁ ସେଇଟା କ'ଣ ସେ ଭଲ ପାଇବ କି? ବାଳକ ଅବସ୍ଥା ସେ ଯୁବକ ଅବସ୍ଥା କଥା ଚିନ୍ତା କରିବ, ବାଳକ ଅବସ୍ଥା କଥା ଚିନ୍ତା କରିବ ନାହିଁ। ତେଣୁ ଏ ବାଲ୍ୟ ଅବସ୍ଥାରୁ ଯେଉଁ ପ୍ରେମ ଏଇଟା ହେଉଛି ନିରୁପାଧିକ, ଏଇଟା କୌଣସି ନିଜର କାମନା ଭାବନା ନାହିଁ, ସେଠି ଛୋଟ ପିଲାଙ୍କର କାମ ଭାବନା ନଥାଏ। ସେଇଥିପାଇଁ ଆମେ କହିଛେ ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଇଏ ଆଜି ପର୍ଯ୍ୟନ୍ତ ସେଇଭଳି ପାଞ୍ଚ ବର୍ଷର ବାଳକ ରହିଛନ୍ତି, ତାଙ୍କରି ପାଇଁ ଆସିଗଲା ଏ ନୃସିଂହଦେବଙ୍କର ଆବିର୍ଭାବ ଆସିଗଲା ବାଳକ କଥା। ବାଲ୍ୟ ଅବସ୍ଥାରେ ଯେତେବେଳେ ଯାଇଥିଲେ ବୈକୁଣ୍ଠ ଲୋକକୁ, ସେହି ସମୟରେ ଗୋଟିଏ ପରେ ଗୋଟିଏ ଗେଟ୍ ପାସ୍ କରିକି ଯାଉଛନ୍ତି, ବହୁତ ସୁନ୍ଦର ରହିଛି, ଅପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, ଦେଖି ଦେଖି ଯାଉଛନ୍ତି, ସପ୍ତମ ଗେଟ୍ ପାଖରେ ବାଟ କ'ଣ ବନ୍ଦ କରିଦେଲେ, ଆଜି ଯେମିତି ଆମେ ବର୍ତ୍ତମାନ ବନ୍ଦ ହୋଇଯାଉଛି, ବର୍ତ୍ତମାନ ଟିକିଏ ଖୋଲା ହୋଇଯାଇଛି, ଲକଡାଉନ୍ ହୋଇଯାଇଛି, ସେମିତି ଲକଡାଉନ୍ କରିଦେଲେ ଆଉ ଯାଇପାରିବେନି ଭିତରକୁ, ଆରେ ତୁମେ ଚାରିଜଣ ପିଲା କୁଆଡ଼େ ଲଙ୍ଗଳା ପଳେଇ ଆସିଲେ ଏଠିକି, ଜୟ ବିଜୟ, ସେହି ଆସିଗଲେ ହିରଣ୍ୟକଶିପୁ, ହିରଣ୍ୟକ୍ଷ ହେଇକି ଆସିକି ପହଞ୍ଚିଗଲେ, ଏବଂ ଭଗବାନ ଦୁଇଟା ଅବତାର ନେବାକୁ ପଡ଼ିଲା ତାଙ୍କୁ ଉଦ୍ଧାର କରିବା ପାଇଁ। ହିରଣ୍ୟକ୍ଷକୁ ଉଦ୍ଧାର କଲେ ଭଗବାନ କେଉଁ ଉପରେ? ହିରଣ୍ୟ ବରାହ ଉପରେ, ହିରଣ୍ୟକଶିପୁକୁ ନୃସିଂହ, ଆଜି ନୃସିଂହ ଅବତାର, ନୃସିଂହ କଥା ଆସିଯିବ, ଆଜି ଚାରିଟା ବେଳେ ଆମେ କଥା କହିବା ପାଞ୍ଚଟା ବେଳେ। ତେଣୁ ଇଏ ଯେଉଁ ରହିଛି ଇଏ କୁମାର ପାଞ୍ଚ ବର୍ଷ ରହିଛନ୍ତି, କାହିଁକିନା ବୟସ ଅଧିକା ହେଲେ ପ୍ରେମ କାମ ଭାବ ଆସିବ, ସେଇଥିପାଇଁ କାମ ଭାବ ଆସି ଛୋଟ ପିଲାଙ୍କ ପାଖରେ କାମ ଭାବ ନଥାଏ। ତେଣୁ ଏ ସେଇଥିପାଇଁ ଆମର ଯେଉଁମାନେ କାମ ଭାବେ ପୀଡ଼ିତ ହୋଇଛନ୍ତି ସେଇଟା କ'ଣ ଚାରି କୁମାରଙ୍କୁ ସ୍ମରଣ କରିବା, ଆମେ ଶୁଣୁଥିଲେ ନାରାୟଣ କବଚରେ। ତେଣୁ ଇଏ ଯେଉଁ ରହିଛି ତ୍ୟକ୍ତ ଲୌକି, ହଁ ଇଏ ଯେଉଁ ରହିଛି କୈଶୋର ବାଲୟ ଇତି, ହଁ ଏ ଭୌତିକ ଜାଗତରେ କାମଟାକୁ ପ୍ରେମ ବୋଲି କୁହାଯାଉଛି, ଏବଂ ସମସ୍ତେ ଭାବୁଛନ୍ତି ଏଇଟା ପ୍ରକୃତ ପ୍ରେମ, ମୁଁ ତାକୁ ପ୍ରେମ କରୁଛି, ପ୍ରେମ କରୁଛି କ୍ୟା, ହଁ ମେ ପ୍ରେମ କରୁଛୁ, ଗୋଟେ ଗୀତଟେ ଅଛି ସେଇଟା ଗୀତ, ମେ ଭଲ ପାଉଛୁ କ'ଣ ସେସବୁ ରହିଛି, ହଁ ନହେଲେ କାହା ବିଭିନ୍ନ ବିଭିନ୍ନ ଲାଙ୍ଗୁଏଜ୍ରେ ସବୁ ରହିଛି ନା, ଗୋଟେ ଗୀତ ଅଛି ଫିଲ୍ମ ଗୀତ, ମେ ଆଇ ଲଭ୍ ୟୁ, ଏସବୁ ଜିନିଷ ରହିଛି ପ୍ରେମ, ପ୍ରେମଟାକୁ ପ୍ରେମ କରୁଛୁ, ଇଏ କ'ଣ ପ୍ରେମ, ଇଏ କି ପ୍ରେମ, ନିଜ ଇନ୍ଦ୍ରିୟ ପ୍ରୀତିବାନ୍ଧ, ଟିକିଏ ବାଧା ହେଇଗଲେ ସାଙ୍ଗେ ସାଙ୍ଗେ ଆସିଯିବ, କୋର୍ଟକୁ ଆସିବ, କେସ୍ ଆସିବ, ଜଜ୍ଙ୍କୁ ବିଚାର କରିବାକୁ ପଡ଼ିବ, ଇଏ ପ୍ରେମ ନା କାମ, ଟିକିଏ ଆତ୍ମତୃପ୍ତିରେ ଟିକିଏ ବାଧା ହେଇଗଲେ ସାଙ୍ଗେ ସାଙ୍ଗେ ଡାଇଭର୍ସ, ଇଏ ପ୍ରେମ? ଦେଖନ୍ତୁ କୃଷ୍ଣ ପଳେଇଗଲେ ଏ କ୍ରନ୍ଦନ କରୁ, ଶହେ ବର୍ଷ କାଳ କ୍ରନ୍ଦନ କରୁଛନ୍ତି, କିନ୍ତୁ ବିବାହ ନାହାନ୍ତି ଆଉ କ'ଣ ଡାଇଭର୍ସ ଦେବେ, ଇଚ୍ଛା। ତେଣୁ ଯାହା ହେଉ, ଇଏ ହେଉଛି ପ୍ରକୃତ ପ୍ରେମ, ହେଉଛି ଏଇଟା। ଲୁହା ଆଉ ସୁନା, ଲୁହା ସୁନା, ଲୁହାରେ ସୁନା ପାଣି ମିଶେଇଦେଲେ ସୁନା ଭଳିଆ ଦେଖାଯିବ, ଆଉ ସୁନା ବି ସୁନା ରହିଛି। ଅଲ୍ ଦ୍ୟାଟ୍ ଗ୍ଲିଟର୍ସ ଇଜ୍ ନଟ୍ ଗୋଲ୍ଡ ବୋଲି କୁହାଯାଏ। ସବୁଗୁଡ଼ାକ ଚିକ୍ ଚିକ୍ ହେଉଛି ମାନେ ଗୋଲ୍ଡ ବୋଲି ତ ଆମେ କହିହେବ ନାହିଁ। ନକଲି ଜିନିଷ ବି ତମ୍ବାଖୁ ବି ଲୁହା କ'ଣ ସୁନା ସୁନା ପାଣି ଦେଇଦେଲେ ସୁନା ହେଇଗଲା ବୋଲି କୁହାଯିବ। ତେଣୁ ଇଏ ଯେଉଁ ରହିଛି ପ୍ରେମ ଜିନିଷଟା ହେଉଛି କୃଷ୍ଣେନ୍ଦ୍ର ପ୍ରତି ବାଞ୍ଛା, ଭଗବାନଙ୍କର ପ୍ରତି, ଭଗବାନ ପାଇଁ ଯେଉଁ କାର୍ଯ୍ୟ କରାଯାଉଛି, ଏଠି ଯେଉଁ ଭଗବାନଙ୍କ ପ୍ରୀତି ପାଇଁ ଚାଲିଛି, ସେଠି ଅବଶ୍ୟ ସେବା ଚାଲିଛି, କିନ୍ତୁ ତାଙ୍କ କଥାରେ ଡିଷ୍ଟର୍ବାନ୍ସ ହେଉଛି, ସେଥିପାଇଁ ମୁଁ ସେଥିପାଇଁ କହିଲି। ଇଏ ଭଗବାନ ପ୍ରୀତି ବାଞ୍ଛା, ଏଇଟା ହେଉଛି ପ୍ରେମ, ଭଗବାନଙ୍କ ଉଦ୍ଦେଶ୍ୟରେ ସବୁ କରାଯାଉଛି, ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କରାଯାଉନାହିଁ। ନିଜର ଇନ୍ଦ୍ରିୟ ତୃପ୍ତି ହେଉଛି କାମ, ଭୌତିକ ଜଗତରେ ସବୁକିଛି ହେଉଛି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ। ଭଗବାନଙ୍କ ଇନ୍ଦ୍ରିୟ ତୃପ୍ତି ପାଇଁ କିଏ କେତେ ଜଣ ଚିନ୍ତା କରୁଛନ୍ତି, ପ୍ରେମ କେତେ ଜଣଙ୍କ ପାଖରେ ଅଛି, ପ୍ରେମର ବିଭିନ୍ନ ସ୍ତର ରହିଛି, ଇଏ ଅନ୍ତିମ ସ୍ତରରେ ଆସି ପହଞ୍ଚିବେ। ଅନ୍ତିମ ସ୍ତରର କଥା ଆମେ ଆରମ୍ଭ ପ୍ରେମ ପର୍ଯ୍ୟନ୍ତ ଯାଇନାହିଁ, ଆମେ ପ୍ରେମର ତଳେ ଅଛି ଆହୁରି। ଆମେ ବର୍ତ୍ତମାନ କରୁଛେ ସାଧନ ଭକ୍ତି କରୁଛେ, ଆସ୍ତେ ଆସ୍ତେ ଯିବା ସେଇ ପ୍ରେମ ସ୍ତରକୁ ଯିବା। କୃଷ୍ଣ ପ୍ରେମ ନିତ୍ୟ ସିଦ୍ଧ, କୃଷ୍ଣ ପ୍ରେମ ସାଧ୍ୟ କବୁ ନୁହେଁ, ଏ କୃଷ୍ଣ ପ୍ରେମଟା ହେଉଛି ନିତ୍ୟ ସିଦ୍ଧ, ଏଇଟା ନୁହଁ ଗୋଟେ ଆର୍ଟିଫିସିଆଲ ଜିନିଷ। ଆମେ ଚେଷ୍ଟା କରୁଛେ ଏଇଟା ଆର୍ଟିଫିସିଆଲ ଜିନିଷଟା ପ୍ରାପ୍ତ ହେବା ପାଇଁ, ନା ଏଇଟା ସ୍ୱାଭାବିକ ଜିନିଷ, ନ୍ୟାଚୁରାଲ। କୃଷ୍ଣ ନିତ୍ୟ ସିଦ୍ଧ ସବୁବେଳ ପାଇଁ ରହିଛି, ସମସ୍ତଙ୍କ ସମସ୍ତଙ୍କ ପାଖରେ ରହିଛି ସେଇଟା କୃଷ୍ଣ ପ୍ରେମ। କିନ୍ତୁ ଶ୍ରବଣ ଆଦି ଶୁଦ୍ଧ ଚିତ୍ତେ କରାଇ ଉଦୟ, ଏ ଶ୍ରବଣ ଆଦି, ଆଦି କହିଲେ ଶ୍ରବଣ କୀର୍ତ୍ତନ ସ୍ମରଣ ଇତ୍ୟାଦି ଯେତେ ସବୁ ରହିଲା ଭକ୍ତିର ମାର୍ଗ ସବୁ ରହିଛି, ଏଇଟା କହିଲେ ଏଇଟା ଉଦୟ ହେବ। ସୂର୍ଯ୍ୟ ଯେମିତି ଉଦୟ ହେବେ, ସୂର୍ଯ୍ୟ କେଉଁଠି ଆସି ନୂଆ ତିଆରି ହେଲେ ନାହିଁ, ସୂର୍ଯ୍ୟ ଉଦୟ ହେଉଛନ୍ତି, ସେହିଭଳି ଭାବେ ରହିଛି କୃଷ୍ଣ ପ୍ରେମ ସମସ୍ତଙ୍କ ପାଖରେ ରହିଛି। ସେଥିପାଇଁ ଆମର ସୋସାଇଟିର ନାଁ ହେଉଛି କୃଷ୍ଣ ଚେତନା ସଂଘ, କୃଷ୍ଣ ଚେତନା, କୃଷ୍ଣ ଚେତନା ଏଇଟା ରହିଛି। କୃଷ୍ଣ ଚେତନା କାହିଁକି କୁହାଗଲା, ଯେତେବେଳେ 1966 କଥା ଯେତେବେଳେ ନୂଆ ଆରମ୍ଭ ହେଲା, କୃଷ୍ଣ ଚେତନା ପ୍ରଭୁପାଦ ମହାରାଜ ଦେଲେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍, ଯେତେବେଳେ କହିଲେ ଅନ୍ୟ ଭକ୍ତମାନେ ସବୁ ଥିଲେ ତାଙ୍କର ଶିଷ୍ୟମାନେ ବା ଅନ୍ୟମାନେ ସବୁ କହିଲେ, ପ୍ରଭୁପାଦ ମହାରାଜ ଆପଣ ଯେଉଁ କହିବେ କୃଷ୍ଣ, ସାଧାରଣତଃ ଡିକ୍ସନାରୀରେ କୁହାଯାଇଛି ଏ ହିନ୍ଦୁ ଗଡ୍, କୃଷ୍ଣ କହିଲେ କୃଷ୍ଣ ଡେଫିନେସନ୍ ହେଉଛି, ତାର ଅର୍ଥ ହେଉଛି ହିନ୍ଦୁ ଗଡ୍, ହିନ୍ଦୁ ଦେବତା ସିଏ ବା ଭଗବାନ ଯାହା ହେଉ ହିନ୍ଦୁଙ୍କର। ତେଣୁ ଲୋକମାନେ ଭାବିବେ ଏ ହିନ୍ଦୁ ଦେବତା ବା ହିନ୍ଦୁ ଭଗବାନ, ଆଉ ଆମେ କାହିଁକି ଗ୍ରହଣ କରିବା ଏଇଟାକୁ। ତେଣୁ ପ୍ରଭୁପାଦ ମହାରାଜ କହିଲେ, କେତେ ଜଣ କହିଲେ ଉଦାହରଣ ମାନେ ତାଙ୍କ ସଜେସନ୍ ଦେଲେ ଯେ ଏଇଟା କହିବା ଇଣ୍ଟରନ୍ୟାସନାଲ ସୋସାଇଟି ଫର ଗଡ୍ କନସିୟସନେସ୍, କୃଷ୍ଣ କନସିୟସନେସ୍ ନ କହିକି କହିବା ଗଡ୍ କନସିୟସନେସ୍। ତେଣୁ ପ୍ରଭୁପାଦ ମହାରାଜ କହିଲେ ଏ ଯେଉଁ ଗଡ୍ କନସିୟସନେସ୍ କହିଲେ ସମସ୍ତେ କହିବେ କୁକୁରକୁ ମଧ୍ୟ ଗଡ୍ ବୋଲି କହିବେ, ସବୁକିଛି ଗଡ୍, ସବୁକିଛି ଭଗବାନ ରହିଛି ଅଛନ୍ତି, ସବୁକିଛି ନାରାୟଣ, କ'ଣ ଛେଳି ନାରାୟଣ, ଗୁରୁ ନାରାୟଣ, ସବୁ ନାରାୟଣ, ନାରାୟଣ 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 କହିକିରି ଛେଳି ନାରାୟଣ ଏଇଭଳି ଭାବରେ ଗୀତ ବୋଲିବେ। ମୁଁ ଗୋଟେ କଥା ଜାଗାରେ କହୁଥିଲି, କଥା ମୁଁ ଯେତେବେଳେ ଯାଇଥିଲି ଆଗରୁ ଅଡିଟ୍ କରୁଥିଲା ବେଳେ, ମୁଁ ଯୁଆଡ଼େ ଯାଇ ସେ ଭଗବାନ କଥା କହିବା ପାଇଁ କହିବାକୁ ଚେଷ୍ଟା କରେ। ମୁଁ କଥା କହିସାରିଲା ପରେ ଜଣେ ମାୟାବାଦୀ ଆସିଲେ, ଆମର ଭକ୍ତ ଆମ କଲିଗ ଜଣେ ମାୟାବାଦୀ ଆସିଲେ, ମୁଁ ଯାହା କହିଲି ସବୁ ଓଲଟେଇ ଦେଲେ, ସବୁ ଛେଳି ନାରାୟଣ, ଆପଣ ନାରାୟଣ, ସିଏ ନାରାୟଣ, ନାରାୟଣ କ'ଣ ଭୋଗ ଭଜନ କରିବୁ, ଏ ମାୟାବାଦ ଚାରିଆଡ଼େ ଭାରତବର୍ଷରେ ଚାରିଆଡ଼େ ମାୟାବାଦ ଖେଳି ଯାଇଛି। ବୁଦ୍ଧ ଧର୍ମକୁ କ'ଣ, ବୁଦ୍ଧ ଧର୍ମକୁ ଖଣ୍ଡନ କରିବା ପାଇଁ ମାୟାବାଦ ସ୍ଥାପନ ହେଲା, ବର୍ତ୍ତମାନ ସମୟ ଆସିଗଲା ମାୟାବାଦ ଖଣ୍ଡନ କରିକିରି ଆମର ଯେଉଁ ରହିଛି ବୈଷ୍ଣବ ଧାରା, ଏଇଟାକୁ ଧାରାର ପ୍ରତିଷ୍ଠା ହେବ, ମହାପ୍ରଭୁ ସେଥିପାଇଁ ଆସିଥିଲେ। ତେଣୁ ଇଏ ଯେଉଁ ରହିଛି କୃଷ୍ଣ ପ୍ରେମ, କେତେ ଜଣ ପ୍ରେମ ଶବ୍ଦର ଅର୍ଥ କ'ଣ ଜାଣିଛନ୍ତି କିଏ, କାମଟାକୁ ପ୍ରେମ ବୋଲି ନାମକରଣ କରାଯାଉଛି, ଏବଂ ପ୍ରେମରେ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ସବୁ ଆସୁଛି। ଆମ ପ୍ରେମ ଚୈତନ୍ୟ ମହାପ୍ରଭୁ କହିଛନ୍ତି କି ପ୍ରେମ, ପ୍ରେମଟା ହେଉଛି କିଭଳି ଭାବରେ ଆଶ୍ରୀ ସେବା ପାଦ ତାଙ୍କୁ ମାମ ଦର୍ଶନାମ ମତାଙ୍କ କରୁଥିବା ଯଥା ତଥା ବାମ୍ପଟୋ ମତ ପ୍ରାଣ ନାଥସ୍ତୁ ସୈବ ନାଥ। ଯେତେବେଳେ ରାଧାରାଣୀ ବସିଛନ୍ତି, ଅଭିମାନ କରି ବସିଛନ୍ତି, ରାଧାରାଣୀ ଅଭିମାନ କରି ବସିଛନ୍ତି, ଆଲାଉ କରୁନାହାନ୍ତି କୃଷ୍ଣଙ୍କୁ, କୃଷ୍ଣ ଥିଲା ବେଳର ଲୀଳା ଏସବୁ କଥା ଏସବୁ ସ୍ମରଣ କରୁଛନ୍ତି। ଏଇସବୁ କୁହାଯାଉଛି ନା ସ୍ମରଣ ସଂସ୍ମରତ କ'ଣ ସଂସ୍ମୃତ୍ୟ ସଂସ୍ମୃତ୍ୟ, ସେସବୁ ସ୍ମରଣ ଆସୁଛି। ରାଧାରାଣୀ ମଧ୍ୟ ସେଇଠି ଅଛନ୍ତି, ସେସବୁ ଲୀଳାକୁ ସମସ୍ତେ ସ୍ମରଣ କରୁଛନ୍ତି। ସସ୍ମିତ ସଂସ୍କୃତି ଗୋଟେ ଧର ରାଧାରାଣୀ କୁଞ୍ଜରେ ବସିଛନ୍ତି, ଭଗବାନ କୃଷ୍ଣ ପଳେଇଗଲେ, ତାଙ୍କର ଅଲଗା ଯେଉଁ ରହିଛନ୍ତି କିଏ ଯେଉଁ ରହିଛନ୍ତି ଚନ୍ଦ୍ରାବଳୀ କୁଞ୍ଜକୁ ପଳେଇ ଯାଇଛନ୍ତି, ତେଣୁ ରାଧାରାଣୀଙ୍କର ମାନ ଆସିଯାଇଛି, ରାଧାରାଣୀ ମାନ ଆସିଯାଇଛି, ଯେତେ ଯାହା କଲେ ମଧ୍ୟ ପ୍ରବେଶ ହେଉନାହିଁ, ଆଲାଉ କରୁନାହାନ୍ତି। ଲଳିତା ବିଶାଖା ବିଶାଖା ମନା କରିଦେଲେ, ଆସିବ ନା ଆସିପାରିବ ନାହିଁ, ତେଣୁ ସିଏ ଗୋଟେ ପାଞ୍ଜିଲେ ଭଗବାନ କୃଷ୍ଣ ତାଙ୍କ ବିରୁଦ୍ଧ ବିରହରେ ରହିପାରିଲେ ନାହିଁ, ତେଣୁ ସେ କ'ଣ କଲେ ଗୋଟେ ସନ୍ନ୍ୟାସୀ ବେଶରେ ଆସିଲେ, ସନ୍ନ୍ୟାସୀ ବେଶରେ ଆସିଲେ, ସନ୍ନ୍ୟାସୀ ବେଶରେ ବହୁତ କୃଷ୍ଣ ପାଗଳ ହୋଇଗଲେ ରାଧାରାଣୀଙ୍କ ବିରହରେ, ରାଧାରାଣୀଙ୍କୁ ଯେତେବେଳେ ଆଲାଉ କଲେ ନାହିଁ ପାଗଳ ହୋଇଗଲେ, ସେ କ'ଣ କରିବେ କ'ଣ କରିବେ ବୋଲି ପହଞ୍ଚିଗଲେ। ତେଣୁ ପୌର୍ଣ୍ଣମାସୀ କହିଲେ ତୁମେ ଏ ବେଶ ତ୍ୟାଗ କର, ଯେଉଁ ରହିଛି ବେଶ ଧାରଣ କରିଛ ଗୋପ ବେଶ ଇତ୍ୟାଦି ସବୁ ତ୍ୟାଗ କର, ଗୋଟେ ସନ୍ନ୍ୟାସୀ ବେଶ ଧରି ଯାଅ। ସନ୍ନ୍ୟାସୀ ବେଶରେ ଯାଇ ପହଞ୍ଚିଲେ, ଭିକ୍ଷା ମାଗୁଛନ୍ତି, ଏହି ସମୟରେ ତାଙ୍କୁ ଆଲାଉ କରାଗଲା ଭିତରକୁ, ସନ୍ନ୍ୟାସୀ ଆଲାଉ କରିବେ ଭିତରୁ ଆସିଲେ, ସନ୍ନ୍ୟାସୀ ହେଉଛନ୍ତି କିଏ, ଏହି ମହାପ୍ରଭୁ, ମହାପ୍ରଭୁ ସନ୍ନ୍ୟାସୀ ଯେତେବେଳେ ଆସି ପହଞ୍ଚିଗଲେ, ସେତେବେଳେ ମହାପ୍ରଭୁ ଯେତେବେଳେ ରାଧାରାଣୀଙ୍କ ମେଳନ ହୋଇଗଲା, ସେତେବେଳେ ମହାପ୍ରଭୁଙ୍କର ସେ ଯେଉଁ ସନ୍ନ୍ୟାସୀ ବେଶ ଚାଲିଗଲା, ସେ କୃଷ୍ଣ ଶ୍ୟାମସୁନ୍ଦର ବେଶ ଧାରଣ କରିଦେଲେ, ତେଣୁ ସେଇଠି ସେ ରାଧାରାଣୀ କଥା କହିଛନ୍ତି, ଆଶ୍ଲିଷ୍ୟବା ପାଦରତାଂ ପୁନଶ୍ଚୁ ମାମ ଦର୍ଶନା ମମତା କରୁତୁ ବା ଯଥା ତଥା ବା ବିଭେଦା ଲମ୍ପଟୋ ମତ୍ ପ୍ରାଣ ନାଥସ୍ତୁ ସୈବ ନାପର। ଏ ଶ୍ଳୋକଟି ସେଇଠି କୁହାଯାଇଛି, ଆଶ୍ଲିଷ୍ୟ ମୋତେ ଆଲିଙ୍ଗନ କରନ୍ତୁ ବା ପାଦରେ ଫିଙ୍ଗି ଦିଅନ୍ତୁ, ପିନଷ୍ଟୁମା ପ୍ରହାର କରନ୍ତୁ, ଆଶ୍ଲିଷ୍ୟବା ପାଦତାଂ ପିନଷ୍ଟୁମା ଅଦର୍ଶନା ମର୍ମତା କରୁଥିବା ଦର୍ଶନ ନ ଦେଇକିରି ମୋତେ ମର୍ମାହତ କରନ୍ତୁ, ତଥାପି କଲେ ମଧ୍ୟ ଯଥା ତଥା ବା ବିଧାତ ଲମ୍ପଟୋ ଯେଉଁଭଳି ଭାବରେ ଆପଣ ବ୍ୟବସ୍ଥା ବ୍ୟବହାର କରନ୍ତୁ, ଲମ୍ପଟ ବ୍ୟକ୍ତି ଆପଣ କଲେ ମଧ୍ୟ ମତ୍ ପ୍ରାଣ ନାଥସ୍ତୁ ସଏବ ନାପର, ଆପଣ ହେଉଛି ମୋର ପ୍ରାଣନାଥ, ଆଉ କେହି ନୁହନ୍ତି, ସଏବ ଆପଣ ହିଁ ପ୍ରାଣନାଥ, ନ ଅପର ଆଉ କେହି ନୁହନ୍ତି, ଇଏ ହେଉଛି ପ୍ରେମ, ଇଏ ହେଉଛି ପ୍ରେମ, ଆଉ ସବୁ କାମ ଭୌତିକ ଜଗତରେ ସବୁ କାମ ରହିଛି, ପ୍ରେମ କେଉଁଠି ଆସିଲା, ଶୁଦ୍ଧ ପ୍ରେମ ଯେଉଁ ରହିଛି, ଯେ ସେ ଜାମ୍ବ ନଦୀ ହେମ, ଗୋଟେ ଜାମ୍ବ ନଦୀ ରହିଛି, ଆମେ ଜମ୍ବୁଦ୍ୱୀପରେ ରହିଛେ, ଗୋଟେ ଜାମ୍ବ ନଦୀ ରହିଛି, ଯେଉଁ ନଦୀରେ ଉପତ୍ୟକା ଯେଉଁ ରହିଛି ବାଲି ବା ସେଇଟା ହେଉଛି କ'ଣ ସୁନାରେ ଦିଆ ସୁନା, ସେଇଟା ଜାମ୍ବୁ ନଦୀ ହେମ, ସେଇଠୁ ଶ୍ରେଷ୍ଠ ସୁନା ବୋଲି କୁହାଯାଏ, ଶ୍ରେଷ୍ଠ ସୁନା, ଏ ପ୍ରେମ ହେଉଛି ସେଇଭଳି ଭାବରେ, କାମଟା ହେଉଛି ଲୁହା, ନିଜ ଇନ୍ଦ୍ରପ୍ରୀତି ସମସ୍ତେ, ଏଠି ପୁରୁଷ ଏବଂ ସ୍ତ୍ରୀ ଏ ଦୁଇ ଜଣ ହେଉଛନ୍ତି ସମସ୍ତଙ୍କର ପୁରୁଷ ଅଭିମାନ ରହିଛି, ସମସ୍ତେ ସ୍ତ୍ରୀ, ଭଗବାନଙ୍କ ସମସ୍ତେ ପ୍ରକୃତି, ଭଗବାନଙ୍କ ସମସ୍ତେ ପ୍ରକୃତି, ମା କ'ଣ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ନା କ'ଣ, ଭୂମି ଆପୋ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟାଦି ଭିନ୍ନ ପ୍ରକୃତିର ଅଷ୍ଟଦା, ଇଏ ହେଉଛି ଆଠଟା ପ୍ରକୃତି, ଏ ଭଗବାନଙ୍କର ଶକ୍ତିମାନେ, ଏବଂ ଅପରେୟା ମିତସ୍ତନ୍ୟାଂ ପ୍ରକୃତି ବିଧିମେ ପରାଂ ଜୀବ ଭୂତାଂ, ଏ ଭୌତିକ ଜଗତ ହେଉଛି ଭଗବାନଙ୍କର ଅପରା ପ୍ରକୃତି, ଜୀବମାନେ ହେଉଛନ୍ତି ଭଗବାନଙ୍କ ପରା ପ୍ରକୃତି, କିନ୍ତୁ ଆମେ ଭାବୁଛେ କ'ଣ, ଆମେ ଭାବୁଛେ ଉପଭୋଗକାରୀ, ଏଠି ପୁରୁଷ ହେଉ ବା ସ୍ତ୍ରୀ ହେଉ ସମସ୍ତେ ଭାବୁଛନ୍ତି ଉପଭୋଗକାରୀ, ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଙ୍ଗୋଷ୍ୟ ସଦସ ଜ୍ୱନି ଜନ୍ମସୁ, ପୁରୁଷ ପ୍ରକୃତି ସ୍ତୋଇ, ଏ ପ୍ରକୃତିରେ ଆମେ ରହିକରି ଆମେ ଭାବୁଛେ ଉପଭୋଗ କରିବା, ପୁରୁଷ ପୁରୁଷ ଅଭିମାନ ରହିଛି, ଏଠି ପୁରୁଷ ହେଉ ବା ସ୍ତ୍ରୀ ହେଉ ସମସ୍ତଙ୍କ ପୁରୁଷ ଅଭିମାନ ରହିଛି, ସମସ୍ତେ ଉପଭୋଗ କରିବା ପାଇଁ କାମନା ରହିଛି, ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବେ, ସେଥିପାଇଁ ସତ୍ ଅସତ୍ ଜ୍ୱନି ଜନ୍ମସୁ, କିଏ ଉଚ୍ଚ ଜନ୍ମ ପାଉଛି କିଏ ନିଚ୍ଚ ଜନ୍ମ ପାଉଛି, କାରଣ ହେଉଛି ଏଇଟା, କାରଣ ଗୁଣ ସଙ୍ଗୋଷ ଇଏ ହେଉଛି କାରଣ, ତେଣୁ ଏଠି କାମଟାକୁ ମିଥ୍ୟା ଆରୋପ କରାଯାଉଛି ପ୍ରେମ ଭଳି, ପ୍ରେମ ଭଳି, ସେଥିପାଇଁ ସବୁ ବିଭିନ୍ନ ପ୍ରକାର ଆୱାର୍ଡ଼ ଦିଆଯାଉଛି। ହଁ ଗୋଟେ ଗୀତ ଅଛି ମହାରାଜ କହନ୍ତିଟି, ଶ୍ରୀମନ୍ଦ ରାଧାବଂଶୀ ମହାରାଜ କହନ୍ତି କ'ଣ, ଝୁଟେ କାହାନୀ ପେ ରୋହେ, ଝୁଟେ କାହାନୀ ପେ ରୋହେ, ଝୁଟି କାହାନୀ ତଥାପି ସେଥିରେ ରହୁଛନ୍ତି, ଏସବୁ ମନଗଢ଼ା ଜିନିଷ, ଫିଲ୍ମରେ କିଛି ପ୍ରକୃତ କଥା ନୁହଁ, ଗୋଟେ ଗୋଟେ ଥାଇପାରେ ସତ୍ୟ, କିନ୍ତୁ ମନଗଢ଼ା ଜିନିଷ ସବୁ, ତା ପାଇଁ ଏଇଭଳି ତାକୁ ସବୁ ସମୀକ୍ଷା କରାଯାଉଛି, ତା ପାଇଁ କେତେ କ'ଣ ଦିଆହେଉଛି, ପ୍ରାଇସ୍ ଦିଆଯାଉଛି, କେତେ କ'ଣ ଚାଲିଛି, ମିଥ୍ୟା କଳ୍ପନାକୁ ଏଇଭଳି ଭାବରେ ବ୍ୟବସ୍ଥା କରାଯାଉଛି, କିନ୍ତୁ ସତ୍ୟ ଜିନିଷଟାକୁ କଳ୍ପନା ବୋଲି କୁହାଯାଉଛି, ବୈଦିକ ସାହିତ୍ୟକୁ କୁହାଯାଉଛି କ'ଣ ମାଇଥୋଲୋଜି, କଳ୍ପନା, ଭୌତିକ ଜଗତ ହେଉଛି ଏଇଭଳି ଭାବରେ, ଏ ହେଉଛି ମାୟା ମାୟାର ଜଗତ, ସବୁ ଓଲଟା ପ୍ରତିଫଳନ ହେବ ଏଠି, ବିକୃତ ପ୍ରତିଫଳନ। ତେଣୁ ଏ ଯେଉଁ ପ୍ରେମ ରହିଛି, ଇଏ ହେଉଛି ତସ୍ମିନ୍ କୈଶୋର ବାଲୟ, ବାଲ୍ୟ ଅବସ୍ଥାରୁ ତାଙ୍କୁ ପ୍ରେମ କରୁଛନ୍ତି ସିଏ। ଏମାନେ ମଧ୍ୟ ବାଳକ ଥିଲେ, ବାଳିକା ଥିଲେ, ଏମାନେ ଛୋଟ ପିଲା ଥିଲେ, ଏମାନେ ବାଳିକା ଥିଲାବେଳେ ସେତେବେଳେ ତାଙ୍କର ନ୍ୟାଚୁରାଲ ପ୍ରେମ ରହିଛି। ଛୋଟ ପିଲା ଥିଲେ, ଯାଇକି କ'ଣ ପୂଜା କରୁଥିଲେ, ଆମେ ବର୍ଣ୍ଣନା କରିସାରିଛେ ଏସବୁ। ମାର୍ଗଶୀର ମାସରେ, ମାର୍ଗଶୀର ନା ହେମନ୍ତ, ହେମନ୍ତ ଋତୁ ଯେଉଁ ରହିଛି ସେହି ସମୟରେ, ମାର୍ଗଶୀର ମାସ, ହଁ ମାର୍ଗଶୀର ମାସରେ ଯାଇକରି ଛୋଟ ପିଲା ପଢ଼ାଇବେ, ଯାଇ ଯମୁନା ନଦୀ ପହଞ୍ଚିଯିବେ, ଭୋର ଭୋର ଯାଇ ପହଞ୍ଚିଯିବେ ଏବଂ ପୂଜା କରିବେ। କାହାର? କାତ୍ୟାୟନୀଙ୍କ ପୂଜା କରିବେ, କାତ୍ୟାୟନୀ ପୂଜା କରିବେ, ସ୍ନାନ କରିକିରି ଆସି କାତ୍ୟାୟନୀ ଦେବୀଙ୍କୁ ପୂଜା କରିବେ ଥଣ୍ଡାରେ, ହିଟର ଲାଗୁନଥିଲା ସେଠି, ସେଇ ଥଣ୍ଡା ପାଣିରେ ଯମୁନାର ଜଳ କେତେ ଥଣ୍ଡା ନଉଥିବ, ଭୋରୁ ଭୋରୁ ସେଇ ଥଣ୍ଡା ଜଳ ସ୍ନାନ କରି, ଛୋଟ ପିଲା ବଡ଼ ହୋଇନାହାନ୍ତି, ଛୋଟ ପିଲା ସେମାନେ ସବୁ, କିନ୍ତୁ ସେମାନେ ପ୍ରାର୍ଥନା କରୁଛନ୍ତି, ନନ୍ଦଗୋପ ସୁତଂ ଦେବୀ ପତିଂ ମେ କୁରୁତେ ନମ, ଏଇ ମନ୍ତ୍ର ଜପ କରୁଥିଲେ, କାତ୍ୟାୟନୀ ପୂଜା କରୁଥିଲେ। ଯେତେବେଳେ କାତ୍ୟାୟନୀ ମଧ୍ୟ ସେ ସହିଗଲା, ଗୋଟେ ମାସ କାଳ ପୂଜା କଲେ, ଭଗବାନ ଆସି ବସ୍ତ୍ର ହରଣ କଲେ, ସେଇ ଅନ୍ତିମ ଦିବସରେ ଆସିଲେ ଭଗବାନ, ତାଙ୍କ ମନସ୍କାମନା ପୂର୍ଣ୍ଣ କଲେ। ଯେଉଁ ସେମାନେ କହିଥିଲେ ନନ୍ଦଗୋପ ସୁତଂ ଦେବୀ, ହେ ଦେବୀ କାତ୍ୟାୟନୀ, କାତ୍ୟାୟନୀ ମହାମାୟେ, କ'ଣ ଅଛି ସେ ଶ୍ଳୋକଟି ଅଛି, କାତ୍ୟାୟନୀ ମହାମାୟେ, ଇଏ ତାଙ୍କ ପ୍ରାର୍ଥନା କ'ଣ ନା, ନନ୍ଦଗୋପ ସୁତଂ ଦେବୀ, ହେ ଦେବୀ ନନ୍ଦଗୋପ ସୁତ ଯେଉଁ ରହିଛନ୍ତି କୃଷ୍ଣ, ପତିଂ ମେ କୁରୁତେ ନମ, ସେ ମୋର ପତି ହୁଅନ୍ତୁ। ଏହିଭଳି ଭାବରେ ସମସ୍ତେ ମିଶିକିରି ପ୍ରାର୍ଥନା କରୁଥିଲେ କାତ୍ୟାୟନୀ ଦେବୀଙ୍କୁ, ପତି ମେ କୁରୁତେ ନମ। ଯେତେ ପୂର୍ଣ୍ଣ ହୋଇଗଲା, ମାସଟି ପୂର୍ଣ୍ଣ ହୋଇଗଲା, ସେ ସମୟରେ ଆସି ଭଗବାନ ପହଞ୍ଚିଗଲେ। ଦଶମ ସ୍କନ୍ଧ କେଉଁ ଅଧ୍ୟାୟ? 22 ଅଧ୍ୟାୟରେ ନା, ଏସବୁ ବର୍ଣ୍ଣନା କରାଯାଇଛି, ଯେଉଁ ଭଗବାନ ଚୋରି କରିବେ ତାଙ୍କର ଇଏକୁ, ଯେଉଁ ବସ୍ତ୍ରକୁ ନେଇଯିବେ, ଉଲକ ନେଇ ସ୍ନାନ କରୁଥିଲେ, ବସ୍ତ୍ରକୁ ନେଇଗଲେ, ବସ୍ତ୍ରକୁ ନେଇଗଲେ ମାନେ ତାର ଅର୍ଥ ହେଉଛି କ'ଣ ନା, ଜଣେ ପୁରୁଷ ତାଙ୍କ ସ୍ୱାମୀ ପାଖରେ ତାଙ୍କର ପତ୍ନୀ ଉଲଗ୍ନ ହୋଇପାରିବେ, ଆଉ କାହା ପାଖରେ ହେବା କଥା ନୁହଁ। ଆର ଇଣ୍ଡିକେସନ୍ ଦେଇଦେଲେ, ମୁଁ ତୁମର ସ୍ୱାମୀ ହେଲି, ଇଣ୍ଡିକେସନ୍ ଦେଇଦେଲେ, କହିଲେ ସେ ଭଗବାନ କହିଲେ, ସମସ୍ତଙ୍କୁ ପ୍ରଦାନ କରି, ବସ୍ତ୍ର ପ୍ରଦାନ କରି କହିଲେ କ'ଣ, ତୁମେ ଯେଉଁ ସଂକଳ୍ପ ବିଦିତ ସାଧ୍ୟ, ଏ ସାଧ୍ୱୀ ତୁମର ଯେଉଁ ସଂକଳ୍ପ ଥିଲା ତୁମେ ମୋତେ କହିନା। ସେ ସଂକଳ୍ପ ତାଙ୍କର କ'ଣ ମନର କଥା ଅଛି ସେଟା କାତ୍ୟାୟନୀ ଦେବୀ କହିଥିଲେ, କିନ୍ତୁ ଭଗବାନ ସବୁ ଜାଣନ୍ତି। ସେ କହିଲେ ସଂକଳ୍ପ ବିଦିତ ସାଧ୍ୟ ଭବତୀନାଂ ମଦର୍ଚ୍ଚନଂ, ତୁମେ ଯେଉଁ ମୋର ଅର୍ଚ୍ଚନ କଲ, ମୟାନୁମୋଦିତ ସୋସୌ, ମୁଁ ତାକୁ ଅନୁମୋଦନ କରୁଛି, ଏ ଅନୁମୋଦନ ରେକମେଣ୍ଡେସନ, ଭଗବାନ ଅନୁମୋଦନ କଲେ। ଭଗବାନ ହେଉଛନ୍ତି ହନୁମନ୍ତା, ଭଗବାନ ବିନା ଅନୁମତିରେ କିଛି ହେଇପାରିବ ନାହିଁ, ଘାସ ପତ୍ରଟି ମଧ୍ୟ ହଲିପାରିବ ନାହିଁ। ତେଣୁ ଭଗବାନ କହିଲେ ମୟା ଅନୁମୋଦିତ ସୋସୌ ସତ୍ୟଂ ଭବତି ମରତି, ସେ ମୁଁ ଅନୁମତି ଦେଉଛି, ମୋର ଅନୁମତିରେ, ମୋର ଅନୁମୋଦନରେ ସେଇଟା ସତ୍ୟ ହେବ। ତେଣୁ ଭଗବାନ କହିଲେ ଆଗାମୀ ଯେଉଁ ରହିଛି କ'ଣ, ଶରତ ଶରତ ଋତୁର ଯେଉଁ ପୂର୍ଣ୍ଣିମା ତିଥିରେ ଆମର ତୁମର ମନସ୍କାମନା ପୂର୍ଣ୍ଣ ହେବ। ତେଣୁ ଭଗବାନ ଏଇ ଶରତ ଋତୁର ଯେଉଁ ରହିଛି ପୂର୍ଣ୍ଣିମା ତିଥିରେ, ସେଇ ତିଥିରେ ଭଗବାନ ରାସଲୀଳା କରିଥିଲେ। 8 ବର୍ଷ ଥିଲା ଭଗବାନ ବୟସ ହୋଇଥିଲେ, 8 ବର୍ଷ ସେତେବେଳେ ହୋଇଥିଲା, ଏସବୁ ଆମେ ବର୍ଣ୍ଣନା କରିସାରିଛେ। ତେଣୁ ଏହିସବୁ ସ୍ମରଣ କରୁଛନ୍ତି, ଇତି ସଂସ୍ମୃତି ସଂସ୍କୃତି, ଏହିଭଳି ଭାବରେ ଅନେକ କଥା ରହିଛି ସ୍ମରଣ କରିବା ପାଇଁ କରିବ। ଭଗବାନ କୃପାରୁ ଆମ ମଧ୍ୟ ଏସବୁ ସ୍ମରଣ ଆସିଗଲା, ମୁଁ ଏଗୁଡ଼ା ଚିନ୍ତା କରିନଥିଲି, ବି କହିବି ଏଭଳି କହିବି ଏଭଳି କହିବି, ମୁଁ ଚିନ୍ତା କରୁଛି ଯାହା ଟୀକା ରହିଛି କହିବେ, କିନ୍ତୁ ଭଗବାନ ଦେଲେ ସ୍ମରଣ ଦେଲେ, ସଂସ୍କୃତି ସଂସ୍କୃତି ସବୁ ଆସିଯାଉଛି, ସ୍ମରଣ ଆସିଯାଉଛି। ଇତି ସଂସ୍କୃତି ସଂସ୍କୃତି ଜାନି କୈଶୋର ବାଳୟା, କୈଶୋର ଅବସ୍ଥା କାହିଁକି କହିଲେ ଆମେ ଶୁଣିବା, ସନାତନ ଗୋସ୍ୱାମୀ କହିବେ କାହିଁକି କୈଶୋର ଆଗଟା କୁହାଗଲା, ବାଲ୍ୟ କୈଶୋର କାହିଁକି କୁହାଗଲା ନାହିଁ, ସନାତନ ଗୋସ୍ୱାମୀ ସେଇଟାକୁ ଜଷ୍ଟ କ୍ଲାରିଫିକେସନ ଦେଇଛନ୍ତି। ତେଣୁ ଇଏ ଯେଉଁ ରହିଛି କୈଶୋର ବାଳୟ, ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏଇଟା କାମପାଧିକ ନୁହଁ, ଏଇଟା କାମଭାବ ନୁହଁ, ଏଇଟା ହେଉଛି ପ୍ରେମ, କାମ ଏବଂ ପ୍ରେମ ଦୁଇଟା ଏକାଭଳି ଦେଖିବା ପାଇଁ, କିନ୍ତୁ ଆକାଶ ପାଥର ତଫାତ୍ ରହିଛି ତା ଭିତରେ, ଆକାଶ ପାଥର ତଫାତ୍। କାମ ହେଉଛି ନିଜ ଇନ୍ଦ୍ରିୟ ପ୍ରତିଭା ଛା ତାରେ ବୋଲି କାମ,
ସମସ୍ତେ ନିଜର ମାନେ ଯେଉଁ ଭଲ ପାଉଛନ୍ତି କ'ଣ ତଥାକଥିତ ଭଲ ପାଇବା କ'ଣ, ଆମର କେମିତି ଆନନ୍ଦ ରହିବା, ଆମର ଇନ୍ଦ୍ରିୟ ତୃପ୍ତିରେ ଟିକିଏ ବାଧା ହେବ ନାହିଁ, ଟିକିଏ ବାଧା ହୋଇଗଲେ ସାଙ୍ଗେ ସାଙ୍ଗେ ଡାଇଭୋର୍ସ। କିନ୍ତୁ ପ୍ରେମ ହେଉଛି ଏଭଳି, ପ୍ରେମର ବର୍ଣ୍ଣନା କରାଯାଇଛି, ପ୍ରେମର ଗୋଟେ ବର୍ଣ୍ଣନା କରାଯାଇଛି, ପ୍ରେମର ଡେଫିନେସନ୍ ହେଉଛି କ'ଣ ନା ସବୁ ପ୍ରକାର କ'ଣ ସବୁ ପ୍ରକାର ଧ୍ୱଂସ ହେବାର ସବୁ ପ୍ରକାର ସମ୍ଭାବନା ରହିଛି। ଏଭଳି ସବୁ ପରିସ୍ଥିତି ଆସିବ ଯେ ପ୍ରେମଟା ନଷ୍ଟ ହୋଇଯିବ ସବୁ ପ୍ରକାର, ଯେମିତି ବର୍ତ୍ତମାନ ଡାଇଭୋର୍ସ ଇତ୍ୟାଦି ଚାଲିଛି, ସେଇ ମାନେ ସେଇ ସବୁ ବିଭିନ୍ନ ପ୍ରକାର ଯେଉଁ ଅସୁବିଧା ସବୁ ରହିଛି, ବିଭିନ୍ନ ପ୍ରକାର ବିପତ୍ତି, ବିଭିନ୍ନ ପ୍ରକାର ଅସୁବିଧା, ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ, ସେସବୁ ଆସିବ ପ୍ରେମରେ, ସେସବୁ ଆସିବ। ହଁ, ଯେମିତି ଲାଗିବ ପ୍ରେମଟା ନଷ୍ଟ ହୋଇଗଲା, ଏଇଠି ପ୍ରେମଟା ଚାଲିଛି, ବନ୍ଦ ହୋଇଯିବ, ପ୍ରେମଟା ରହିବ ନାହିଁ, ନା ସବୁ ପ୍ରକାର ଡିଷ୍ଟର୍ବାନ୍ସ ଭିତରେ ଯେଉଁ ପ୍ରେମ ରୁହେ ସେଇଟା ହେଉଛି ପ୍ରେମ, ଯେଉଁ ଭଲ ପାଇବା ସେଇଟା ହେଉଛି ପ୍ରେମର ଡେଫିନେସନ୍ ହେଉଛି ସେଇଟା। ପ୍ରେମ ଭଙ୍ଗ ହେବାର ବହୁତ ପ୍ରକାର କାରଣ ଅଛି, ଅନେକ ପ୍ରକାର କାରଣ ଅଛି, କିନ୍ତୁ ସବୁ ପ୍ରକାର କାରଣ ସତ୍ତ୍ୱେ ଯଦି ପ୍ରେମ ରହିଲା ସେଇଟାକୁ ପ୍ରକୃତ ପ୍ରେମ ହେଉଛି ସେଇଟା, ପ୍ରେମର ଡେଫିନେସନ୍ ଆମର କୁହାଯାଏ, ମୁଁ ଏକ୍ଜାକ୍ଟ କହିପାରୁନି କିନ୍ତୁ ଏଇଟା ହେଉଛି ପ୍ରେମର ଡେଫିନେସନ୍ ହେଉଛି ଏଇଟା। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି କୈଶୋରସ୍ୟ ପ୍ରଥମୋକ୍ତି, ଏଠି ସନାତନ ଗୋସ୍ୱାମୀ କହିଲେ କାହିଁକି କୈଶୋର କହିଲେ କୈଶୋରସ୍ୟ ପ୍ରଥମୋକ୍ତି, କାହିଁକି ନା ତାସାଂ ସ୍ୱ ରସୋଦ୍ଦୀପନେତ୍ୱେନ, ତାଙ୍କର ଯେଉଁ କୃଷ୍ଣଙ୍କ ସହିତ ଯେଉଁ ପ୍ରେମ ରସ ରହିଛି, ଏ ପ୍ରେମ ରସ ଉଦ୍ଦୀପନ କେଉଁଠି ହେବ ନା ଇଏ ଯେତେବେଳେ କିଶୋର ଅବସ୍ଥା ଆସିବ, ବାଲ୍ୟ ଅବସ୍ଥାରେ କ'ଣ ପ୍ରେମ ଇଏ ହେଇପାରିବ କି, ସେଇଟା ରାସଲୀଳା କ'ଣ ବାଲ୍ୟ ଅବସ୍ଥା ବାଲ୍ୟ ପିଲାକୁ ଧରି କରିବେ କି ରାସଲୀଳା, ତେଣୁ ସ୍ୱ ରସ ଉଦ୍ଦୀପନିତ ଉଦ୍ଦୀପନିତ୍ୱ ନ ବାଲ୍ୟଂ କୁମାର ପୈଗଣ୍ଡକାତ୍ମକମ, ଯେଉଁ କୁହାଗଲା କ'ଣ କୈଶୋର ଚ ଶବ୍ଦ ରହିଛି ନା ରୁଦ୍ୟନ୍ତ ଚ ଶବ୍ଦର ଅର୍ଥ ହେଉଛି ଏଇଟା, ଚ ଶବ୍ଦ କାହିଁକି ଲାଗିଲା ନା ବାଲ୍ୟ କୈଶୋର ଆଉ ଗୋଟେ ରହିଗଲା ପୌଗଣ୍ଡ ରହିଗଲା, ଛଅ ବର୍ଷରୁ ଦଶ ବର୍ଷ ଏଠି ପୌଗଣ୍ଡ ଲୀଳା, ପୌଗଣ୍ଡକୁ ମଧ୍ୟ ସ୍ମରଣ, ଖାଲି ବାଲ୍ୟ ବର୍ଷାକୁ ସ୍ମରଣ କଲେ ତାପରେ କୈଶୋର ବର୍ଷକୁ ସ୍ମରଣ କଲେ ତା ନୁହଁ, ତା ଭିତରେ ଯାହା ରହିଲା ପୌଗଣ୍ଡ ମଧ୍ୟ ରହିଗଲା ତା ଭିତରେ, ସନାତନ ଗୋସ୍ୱାମୀ କହୁଛନ୍ତି ବାଲ୍ୟ କୁମାର, ବାଲ୍ୟ ଏକଦମ ଛୋଟ, କୁମାର ହେଉଛି ପାଞ୍ଚ ବର୍ଷ ପର୍ଯ୍ୟନ୍ତ, ଏକରୁ ପାଞ୍ଚ ଏକ ବର୍ଷ ପର୍ଯ୍ୟନ୍ତ ବାଲ୍ୟ ଲୀଳା, ଏକରୁ ପାଞ୍ଚ ହେଉଛି ପାଞ୍ଚ ବର୍ଷ ହେଉଛି କୌମାର ଲୀଳା, ଛଅରୁ ଦଶ ପାଞ୍ଚ ବର୍ଷ ହେଉଛି ପୌଗଣ୍ଡ ଲୀଳା, ଏସବୁ କୌମାର ପୌଗଣ୍ଡାତ୍ମକ ତଦୀୟ ସ୍ମରଣମ ଆବାଲ୍ୟ ସ୍ନେହେନ ଇତି, ବାଲ୍ୟରୁ ତାଙ୍କର ସ୍ନେହ ରହିଛି, ବାଲ୍ୟରୁ ପ୍ରେମ ରହିଛି, ସ୍ନେହ ସ୍ନେହଟା ହେଉଛି ପ୍ରେମର ଉନ୍ନତସ୍ତର, ସ୍ନେହଟା ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ପ୍ରେମ କ'ଣ, ପ୍ରେମ କ'ଣ, ଆମେ ବର୍ତ୍ତମାନ ନିତ୍ୟ ସିଦ୍ଧ, ଆମେ ସେଇଟା କଥା ରହିଗଲା ନା ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ, ଏ ନିତ୍ୟ ସିଦ୍ଧ ଏଇଟା କୃଷ୍ଣ ପ୍ରେମ କହିଲେ ଲୋକମାନେ ଯେଉଁ କହିଲେ ଗଡ୍ କନସିୟସନେସ୍ କହିଲେ କ'ଣ, ଲୋକ ଭାବେ କ'ଣ ଇଏ ବି ଗଡ୍, ସିଏ ଭଗବାନ, ସିଏ ଭଗବାନ, ସିଏ ଭଗବାନ, ସିଏ ଭଗବାନ, କେହି ଜାଣିପାରିବେନି ଭଗବାନ କିଏ। ତେଣୁ ପ୍ରଭୁପାଦ ମହାରାଜ କହିଲେ ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ଏତେ ଚାଷ କଳାପୁଂସ ଅନେକ ଆଜି ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ, ନୃସିଂହଦେବ ଆସିବେ, ରାମ ନୃସିଂହ ବାମନ ଇତ୍ୟାଦି ଅନେକ ଭଗବାନଙ୍କର ଅବତାର ଆସିବେ, କିନ୍ତୁ ବ୍ରହ୍ମ ସଂହିତାରେ କୁହାଯାଇଛି ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ, ଆଜି ଚତୁର୍ଦ୍ଦଶୀ ହେଲା ନୃସିଂହଦେବ ଆସିଲେ, ନବମୀ ହେଲା ରାମଜୀ ଆସିଲେ, ଏହିଭଳି ଭାବରେ ଅନେକ ଭଗବାନଙ୍କର ଅବତାର ଅଛନ୍ତି, ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ, ନାନା ଅବତାର ମକର ଭବନେଶ୍ୱର, କିନ୍ତୁ ଅନେକ ଅବତାର ଆସିବେ, କିନ୍ତୁ କୃଷ୍ଣ ସ୍ୱୟଂ ସମ ଭଗବାନ ପରମ ପୁମାନ ଅୟୁ, କିନ୍ତୁ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ, ସ୍ୱୟଂ ସ୍ୱୟଂ ଭଗବାନ, ସେ କୃଷ୍ଣ ସ୍ୱୟଂ ପରମ ପୁରୁଷ ପୁମାନ ହେଉ, ଗୋବିନ୍ଦ ମାଆଦି ପୁରୁଷଙ୍କ ତମଂ ଭଜାମି, ସେ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି, ସେ ହେଉଛନ୍ତି ମୂଳ ଭଗବାନ। ତେଣୁ ଯେତେବେଳେ ପଚାରିଥିଲେ ସ୍ୱର୍ଣ୍ଣଗାଦି ଋଷିମାନେ ପଚାରିଥିଲେ ଛଅଟି ପ୍ରଶ୍ନ, ତାଦେହରେ ଗୋଟିଏ ପ୍ରଶ୍ନ ଥିଲା ଅବତାର କଥା ଶୁଭ, ଅବତାରମାନ ବିଷୟରେ କୁହନ୍ତୁ, ତେଣୁ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ ଅବତାରମାନ ବିଷୟରେ କହିଲେ ସୁଧ ଗୋସ୍ୱାମୀ, ଅବତାରମାନ ବିଷୟରେ କହିଲେ, ତେଣୁ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କଲେ, ପ୍ରଥମ ଅବତାର କିଏ ନା କ'ଣ, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ପ୍ରଥମ ଶ୍ଳୋକରେ କହିଲେ ଭଗବାନ ବିଭିନ୍ନ ରୂପରେ ସବୁ ସୃଷ୍ଟି କଲେ, ଏସବୁ ରହିଛି, ଏଇଭଳି ଭାବରେ ବାଇଶଟି ଅବତାର ବର୍ଣ୍ଣନା କରିକିରି ଅନ୍ତିମରେ କହିଲେ ସୁତ ଗୋସ୍ୱାମୀ ଚିନ୍ତା କରୁ ସୁତ ଗୋସ୍ୱାମୀଙ୍କର ମନର ଇଏ ଆସିଗଲା, ବିଚଳିତ ହୋଇଗଲେ, କାରଣ ସୁତ ଗୋସ୍ୱାମୀ ଗୋଟେ ରେଫରେନ୍ସ, ଗୋଟେ କ'ଣ, ସେ ହେଉଛି ପ୍ରମାଣ। ସୁତ ଗୋସ୍ୱାମୀ ଯାହା କହିଲେ ପ୍ରମାଣ, ସମସ୍ତେ କହିବେ ସୁତ ଗୋସ୍ୱାମୀ କହିଛନ୍ତି କି ଭଗବାନ, ସେ ଭଗବାନ, ସେ ଭଗବାନ, ସେ ଭଗବାନ। କୃଷ୍ଣଙ୍କୁ ମଧ୍ୟ ଭଗବାନ ବୋଲି କହିଦେଲେ, ଅବତାର ବୋଲି କହିଦେଲେ। 20ତମ ଅବତାର ହେଉଛନ୍ତି କୃଷ୍ଣ, 19ତମ ଅବତାର ହେଉଛନ୍ତି ବଳରାମ। ତେଣୁ ଯେତେବେଳେ କହିଦେଲେ ସମସ୍ତେ ଭାବିବେ ଇଏ ତ ବଳରାମ କୃଷ୍ଣ ଜଣେ ଅବତାର, ସୁତ ଗୋସ୍ୱାମୀ କହିଛନ୍ତି, ଭାଗବତରେ କୁହାଯାଇଛି ପ୍ରମାଣ ଇଏ। ତେଣୁ ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା, ତେଣୁ ସେ ଜଷ୍ଟି କ୍ଲାରିଫିକେସନ୍ ଦେଲେ, ଏତେ ଚାନ୍ସ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ମୁଁ ଯାହାଙ୍କୁ ସବୁ କହିଲି କିଏ ଭଗବାନଙ୍କର ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ଅସ୍ତି ମୂଳ ଭଗବାନ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। ତେଣୁ ଆମର ସଂଘର ନାମ ହେଉଛି କୃଷ୍ଣ ଚେତନା ସଂଘ। କୃଷ୍ଣ କହିଲେ ଭଗବାନ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। ତେଣୁ ଇଏ ଯେଉଁ ରହିଛି କୁମାର ଆବାଲ୍ୟ ସ୍ନେହୀନ, ଏଇଭଳି ଭାବରେ ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ସେ ତାଙ୍କୁ ଭଲ ପାଉଥିଲେ, ଏଇଭଳି ଭାବରେ ଗୋପୀମାନ କଥା ରହିଛି। ଏଇଭଳି ଭାବରେ ତଦୀୟ ସ୍ମରଣ ସ୍ମରଣ କରୁଛନ୍ତି, ସଂସ୍ମୃତ୍ୟ ସଂସ୍ମୃତ୍ୟ ସମ୍ୟକ ସ୍ମୃତ୍ୟ ସଂସ୍ମୃତ୍ୟ କହିଲେ ସମ୍ୟକ, ଏଇଭଳି ଭାବରେ ସ୍ମରଣ କରୁଛନ୍ତି। ଗତ ହିୟ ଭୁଲିଗଲେ କିଏ କ'ଣ ଭାବିବ, ଏ ତାଙ୍କର ଉପପତି, ଏଇଟା ଗୋପନରେ ଚାଲିଥିଲା, ଗୋପନରେ ଲୀଳା ଚାଲିଥିଲା, ଏଇଟା କିଏ ଜାଣିନଥିଲେ, କିନ୍ତୁ ଆଜି ପ୍ରକାଶ ପାଇଗଲା ତାଙ୍କର ଉପପତି, ଏଇଭଳି ଭାବେ ପ୍ରକାଶ ପାଇଗଲା। ସବୁ ଗୋପନରେ ଚାଲିଥିଲା ଭଗବାନଙ୍କର ଲୀଳା ସବୁ ରହିଛି, କିନ୍ତୁ ଆଜି ପ୍ରକାଶ ପାଇଗଲା, ଆଜି ସମଗ୍ର ବ୍ରଜବାସୀମାନେ ଜାଣିଗଲେ ଆରେ ଇଏ ତାକୁ ଭଲ ପାଉଛି। ଉପପତି ତାଙ୍କର ଥିଲେ କୃଷ୍ଣ, ଅବଶ୍ୟ ଏଇଟାକୁ ଆମେ ବୁଝିପାରିବା ନାହିଁ, ମୁଁ କ'ଣ କହିଲି କଥା ରହିଗଲା ଅଧା। ଏ ପ୍ରେମଟା କେଉଁ ସ୍ତରର, ପ୍ରେମଟା କେଉଁ ସ୍ତରର, ପ୍ରେମର ଉପର ସ୍ତର ହେଉଛି ସ୍ନେହ, ଏଠି କୁହାଯାଏ ସ୍ନେହ ଆବାଲ୍ୟ ସ୍ନେହ, ପ୍ରେମର ଉପର ହେଉଛି ସ୍ନେହ। ରାଗାନୁକା ଭକ୍ତି ତାଙ୍କର ରହିଛି, ଆମର ହେଉଛି ସାଧନ ଭକ୍ତି। ସାଧନ ଭକ୍ତି ହେଉଛି ଆମେ ବହୁତ ନିମ୍ନ ସ୍ତରରେ ଅଛୁ, ଆମେ ଭଗବାନ ପ୍ରତି ନାହିଁ, ଆମେ ଭଗବାନ ପ୍ରତି କୌଣସି ଆମର ନାହିଁ, ଯେ କ'ଣ ଭୁଲି ଯାଇଛେ ଭଗବାନ ସହିତ ଯେଉଁ ସମ୍ବନ୍ଧ ରହିଛି ଭୁଲି ଯାଇଛେ ଆମେ। ତେଣୁ ଆଜି ସବୁ କରୁଣା ସମ୍ବନ୍ଧକୁ ସବୁ ନେଇଯାଉଛି, କରୁଣା ନେଇଯାଉଛି। କୃଷ୍ଣ ବୋଲି ସେଇ ଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାର ଦେହ ସଂସାର ଆଦି ଦୁଃଖ, ବହୁତ ପ୍ରକାର ଦୁଃଖ ସେ ପ୍ରାପ୍ତ ହେଉଛନ୍ତି। କିନ୍ତୁ ସୌଭାଗ୍ୟ ଆମର ହେଲା ଯେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଲେ, ଆଦୌ ଶ୍ରଦ୍ଧା, ଶ୍ରଦ୍ଧା କହିଲେ ବିଶ୍ୱାସ, ସମସ୍ତଙ୍କ ବିଶ୍ୱାସ ରହିଛି, ଆଦୌ ଶ୍ରଦ୍ଧା, ଏ ବିଶ୍ୱାସ ସମସ୍ତଙ୍କ ରହିଛି। ଏଇ ବିଶ୍ୱାସରେ ଆମେ ଆସିଲେ ସାଧୁ ସଙ୍ଗ କଲେ, ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ, ସାଧୁ ସଙ୍ଗ କଲେ କ'ଣ ହେବ, ଭଜନ କ୍ରିୟା ଆମେ ଭଜନ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଅତ ଭଜନ କ୍ରିୟା। ସାଧୁଙ୍କ ସଙ୍ଗ ବୋଲି କେମିତି ଜାଣିବା, ସାଧୁ ସଙ୍ଗ କରିକି ଶୋଇପଡ଼ିଲେ ହେଇଗଲା ସାଧୁ ସଙ୍ଗ, ଭଜନ କ୍ରିୟା, ଭଜନ କରିବ ତାହେଲେ ସାଧୁ ସାଧୁ ସଙ୍ଗ ହେଲା, ଭଜନ କ୍ରିୟା। ଅଥ ଭଜନ କ୍ରିୟା କଲେ କ'ଣ ହେବ ନା ଅନର୍ଥ ନିବୃତ୍ତି, ବହୁତ ପ୍ରକାର ଅନର୍ଥ ରହିଛି, ବହୁତ ପ୍ରକାର ଅନର୍ଥ ରହିଛି, ସାଧାରଣ ଚାରି ପ୍ରକାର ଅନର୍ଥ ବୋଲି କୁହାଯାଏ, ହୃଦୟ ଦୌର୍ବଲ୍ୟ, ଅସତୃଷ୍ଣା, ଅପରାଧ ଏବଂ ତତ୍ତ୍ୱଭ୍ରମ, ଏ ଚାରୋଟି ରହିଛି କ'ଣ ଅନର୍ଥ, ହୃଦୟ କାମ କ୍ରୋଧ ଲୋଭ ଏସବୁ ହୃଦୟ ଦୌର୍ବଲ୍ୟ ଏବଂ ଅପରାଧ, ଏ ହେଉଛି କ'ଣ ଅନର୍ଥ। ଏ ଅନର୍ଥକୁ ଦୂର କରିବା ପାଇଁ ଲେଖିଲେ ରଚନା କଲେ ବ୍ୟାସଦେବ ଭାଗବତ ରଚନା କଲେ, ଯାହାକୁ ଶୁଣିବା ମାତ୍ରକେ ସେସବୁ ଅନର୍ଥ ଦୂର ହେବ, ନଷ୍ଟ ପ୍ରାୟସୁ ଅଭଦ୍ରେଶୁ। ଆମେ ସବୁ ଇସ୍କନ ମନ୍ଦିରରେ ଯେତେ ସେଣ୍ଟର ଅଛି ସବୁଠେ ଯେତେବେଳେ ଭାଗବତ କୁହାଯାଏ ଏଇ ଶ୍ଳୋକଟି କହନ୍ତି ସେମାନେ, ନଷ୍ଟ ପ୍ରାୟସୁ ଅଭଦ୍ରେଶୁ ନିତ୍ୟଂ ଭାଗବତ ସେବୟା, ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର ଭବତି ନୈଷ୍ଠିକି। ଆସ୍ତେ ଆସ୍ତେ ସବୁ ଦୂର ହେବ, ଅନର୍ଥ ସବୁ ଦୂର ହେବ, ଅନର୍ଥ ଦୂର ହେଲେ କ'ଣ ହେବ, ତାପରେ ହେଉଛି ସବୁ ନିଷ୍ଠା, ଏ ହେଉଛି ପ୍ରଥମ ସ୍ତର, ନିଷ୍ଠା, ନିଷ୍ଠା ସ୍ତରକୁ ଆସିବେ, ଏ ଭକ୍ତିର ହେଉଛି ପ୍ରାଥମିକ ସ୍ତର ହେଉଛି ନିଷ୍ଠା, ତାପରେ ରୁଚି, ରୁଚି କହିଲେ ଆନନ୍ଦ ଲାଗିବ, ଆମର କଥାକୁ ଶୁଣିବା ପାଇଁ ଆନନ୍ଦ ଲାଗୁନାହିଁ, ଆମେ ପଢ଼ି ଯାଉଛେ ବାହାରେ ବାପରେ ବାପରେ କରୁଣା କରିଛି ମନା, ଭାଗବତ ଜମା ଶୁଣୁନା, ଇଏ ହେଉଛି ରୁଚି, ରୁଚି ଆସିନାହିଁ ଆମର, ରୁଚି ଆସିନାହିଁ, ତାପରେ ରୁଚି ସ୍ତରକୁ ଆସିବା, ତାପରେ ଆସକ୍ତି, ଆସକ୍ତି ଆମେ ଛାଡ଼ିପାରିବା ନାହିଁ, ଆମକୁ ବାଡ଼େଇଲେ ମଧ୍ୟ ଆମେ ଯିବା ନାହିଁ, ଭାଗବତ ଛାଡ଼ିକି ଯାଇପାରିବୁ ନାହିଁ, ଯେତେ ବାଡ଼ ଭାଗବତ ସରିଲା ପରେ ଯାହା କରିବା, ମାର୍କେଟିଂ ଫାର୍କେଟିଂ ଯାହା ସବୁ ଭାଗବତ ପରେ, ପ୍ରଭୁପାତ ବ୍ୟବସ୍ଥା କରିଛନ୍ତି, ଏଭଳି ବ୍ୟବସ୍ଥା କରିଛନ୍ତି କୌଣସି କାର୍ଯ୍ୟ ଡିଷ୍ଟର୍ବାନ୍ସ ହେବ ନାହିଁ, ଏଭଳି ବ୍ୟବସ୍ଥା ଟାଇମିଂ କରିଛନ୍ତି ସିଏ, ସେ ଜଣେ ମୁକ୍ତ ମହାଜନ ସିଏ, ଆମେ ଆଭଳିଆ କରିବା ପାଇଁ ଏଇଟା କରିଦେବା, ଏଇଟା ନେଲେ ମୁଁ ଏଇଟା କଲି କଲି, ମୁଁ ଏଇଟା ଛାଡ଼ିଦେଇକି ଏଇଟା କଲି, ଇଏ ହେଉଛି କ'ଣ ନିୟମ ଭଙ୍ଗ ହେଲା। ନିୟମ ଭଙ୍ଗ ହେଲେ ଯେଉଁ ଦଣ୍ଡ ମିଳିବା କଥା ମିଳିବ, ଅପରାଧ କଲେ ମାନେ ଯେଉଁ ଦଣ୍ଡ ମିଳିବା କଥା ମିଳିବ, ଆମର କହିବାର ନାହିଁ କିଛି, ଆମେ ଖାଲି କହିଦେବା ଏଇଟା ହେଉଛି ନିୟମ। ଯଦି ତ ପାଳନ ନ କରିବ, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ କହିଦେଲି, ଅଥବା ତମ ଅହଙ୍କାର ନ ଶୋଷ, ଯଦି ଶୁଣିବ ନାହିଁ ତମେ ବିନକ୍ଷସି, ତମେ ବିନାଶ ହେଇଯିବ। ତେଣୁ ଆମର କର୍ତ୍ତବ୍ୟ ହେଉଛି ଆମେ କହିଦେବା, ନିୟମ ହେଉଛି ଏଇଆ, ପ୍ରଭୁପାଦ ନିୟମ କରିଛନ୍ତି, ଇଏ ଗୋଟେ ମନଗଢ଼ା ଜିନିଷ ନୁହଁ, ସବୁ ସାଧୁ ସାଧୁ ଶାସ୍ତ୍ର ଗୁରୁ ଯେଉଁ କରାହେଇଛି, ଆମେ ଯଦି ନ ମାନିବା ଆମେ ବିନାଶ ହେବା, ବିନାଶ ପାଇବା। ଚିକିତ୍ସା ହସ୍ପିଟାଲ, ଏଇଟା ହସ୍ପିଟାଲ ଯଦି ଚିକିତ୍ସା ନ ହେବା ତାହେଲେ ଆମ ମନ ଇଚ୍ଛାରେ ଚିକିତ୍ସା କରିହେବ, ତାହେଲେ ଚିକିତ୍ସା ହେଇପାରିବ ନାହିଁ। ଚିକିତ୍ସା ଆମେ ଯେଉଁ ସାଧୁ ବୈଦ ଯାହା କହିଛନ୍ତି ସେଇଟା ଅନୁସାରେ କରିବା। ତେଣୁ ଇଏ ଯେଉଁ ରହିଛି ଆସକ୍ତି ଆସିବ, ବାଡ଼େଇଲେ ମଧ୍ୟ ଆମେ ଯିବା ନାହିଁ, ଇଏ ହେଉଛି ଆସକ୍ତି। ଭୌତିକ ଜଗତ ଯେମିତି ଆସକ୍ତି ରହିଛି, ସିଗରେଟ ଟାଣିକି ଛାଡ଼ି ପାରୁନାହିଁ, ଭଗବତ ଗୀତାରେ ଅର୍ଜୁନ ପଚାରିଲେ କାହିଁକି ଅଥବା କେନ ପ୍ରଯୁକ୍ତ ପାପ କରନ୍ତି ପୁରୁଷ, ଏ ଆସକ୍ତି ଥିବାରୁ ପାପ କରୁଛନ୍ତି, ଅନିଚ୍ଛନ୍ନ ବି ନ ଚାହିଁଲେ ମଧ୍ୟ କରୁଛନ୍ତି ସେମାନେ, ଭଗବାନ ତାର ଉତ୍ତର ଦେବେ। ତେଣୁ ଇଏ ହେଉଛି ଆସକ୍ତି ସ୍ତର, ନିଷ୍ଠା ରୁଚି ଆସକ୍ତି। ଭଗବତ ଗୀତାର ସପ୍ତମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କହିଲେ ମୟା ଆସକ୍ତ, ଆସକ୍ତି ସ୍ତରକୁ ଗଲେ ଆମେ ଅଲଗା ପ୍ରକାର ଅନୁଭବ କରିବା। ଭଗବତ ଗୀତାକୁ ଯେଉଁମାନେ ଆସକ୍ତି ସ୍ତରକୁ ଗଲେ ସେମାନେ ଅଲଗା ପ୍ରକାର ଅନୁଭବ କରିବେ, ମୟା ଆସକ୍ତ ମାଧୁର୍ଯ୍ୟ ଅନୁଭବ କରିବେ, ତା ପୂର୍ବରୁ ଐଶ୍ୱର୍ଯ୍ୟ ଅନୁଭବ କରିବେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷ୍ୟରେ କହିଛନ୍ତି। ତେଣୁ ଆସକ୍ତି ଉପରେ ହେଉଛି କ'ଣ, ଭାବ, ନିଷ୍ଠା ରୁଚି ଆସକ୍ତି ଭାବ। ଭାବ ହେଲା ସମ୍ବନ୍ଧ, ସମ୍ବନ୍ଧ ଜ୍ଞାନ ଆସିବ ଆମର, ଭଗବାନ ସହିତ କ'ଣ ସମ୍ବନ୍ଧ ଅଛି ଆମେ ଭୁଲି ଯାଇଛେ, ଆମେ ଜାଣିନେ ସମ୍ବନ୍ଧ କ'ଣ, ଏ ସମ୍ବନ୍ଧ ଜ୍ଞାନ ଆସିବ ସେଇଠି, ସେଇ ସମୟ ସେଇ ଷ୍ଟେଜ୍ରେ। ତାପରେ ଆସିବ କ'ଣ, ପ୍ରେମ, ସେଇଠି ଆସିଲା ପ୍ରେମ, ସେଇଟା ହେଉଛି ସେଇଠୁ ସେଇ ସ୍ତର ହେଉଛି ପ୍ରେମ ସ୍ତର। ଭାବରେ ଆମେ ସମ୍ବନ୍ଧିତ ହେଲେ ଭଗବାନ ସହିତ ପ୍ରେମର ଆଦାନ ପ୍ରଦାନ ହେବ। ଦଦାତି ପ୍ରତି ଗୁଣାତି ଗୁହେ ମାଖାତି ପୁଚ୍ଛତି ଭୁଙ୍କ୍ତେ ଭଜେତି ସେବ ସବିତା ପ୍ରୀତି ଲକ୍ଷଣମ୍, ଇଏ ହେଉଛି ପ୍ରେମ ଆରମ୍ଭ ହେବ ସେଇଠୁ, ତା ପୂର୍ବରୁ ହେଇନାହିଁ ପ୍ରେମ ଭାସ। ତେଣୁ ଏଇଠିକି ଯେତେବେଳେ ଯିବ, ପ୍ରେମ ସ୍ତରକୁ ଯିବ, ସେଇଠୁ ଆରମ୍ଭ ହେବ। ଆଉ ଅଲଗା ଉନ୍ନ ସ୍ତର ରହିଛି, ସେ ସ୍ନେହ ସ୍ତର, ଏଇଠି କୁହାଗଲା ସ୍ନେହ, ଆବାଲ୍ୟ ସ୍ନେହ, ସ୍ନେହ ସ୍ତର ସେମାନେ ରହିଛି, ରାଗାନୁଗ ଭକ୍ତି ସ୍ନେହ ରହିଛି। ତା ଉପରେ ଆସେ ମାନ, ସ୍ନେହ ଉପରେ ଆସେ ମାନ, ଏଇ ମାନର କଥା ହେ ସଲ୍କି ମୁଡ୍, ମାନ କଥା ଏଇଠି ଚାଲିଛି, ମାନ ମାନରେ ସବୁ କଥା କୁହାଯାଉଛି। ତାପରେ ଆସେ ପ୍ରଣୟ, ପ୍ରେମ ନୁହଁ, ପ୍ରେମ ପ୍ରଣୟ ହେଉଛି ଆଉ ଟିକେ ଉନ୍ନତ ସ୍ଥିତି, ପ୍ରଣୟ। ତାପରେ ଆସିବ ରାଗ, ତାପରେ ଆସିବ ଅନୁରାଗ, ତା ଉପରେ ଆସେ ଭାବ, ତା ଉପରେ ଆସିବ ମହାଭାବ, ଏ ସପ୍ତମୀ ସପ୍ତମୀ ସ୍ଥିତି ସେଭେନ୍ ହିସାବ କର, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ସେଭେନ୍ ସେଭେନ୍ ଷ୍ଟେଜ୍ର କଥା। ଆମେ ପ୍ରେମ ସ୍ତରକୁ ଯାଇନାହିଁ, ତା ଉପର କଥା ଆଉ କ'ଣ କହିବା, ଆମର ଭଗବାନଙ୍କ ପ୍ରତି କ'ଣ ନିଷ୍ଠା ଆସିନାହିଁ, ପ୍ରାଥମିକ ଷ୍ଟେଜ୍କୁ ଆମେ ଆସିନାହିଁ, ନିଷ୍ଠା ଆସିନାହିଁ। ତଥାପି ଯଦି ଆମେ ଭାଗବତ ଶ୍ରବଣ କରିବା ତାହେଲେ ଆମେ ସେଇ ସ୍ତରକୁ ଯିବା। ତେଣୁ ଆମର ସବୁ ହେଇଗଲାଣି, ରେଡ଼ି ହେଇଗଲାଣି, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତ କି, ଜୟ ଗୌର ପ୍ରେମାନନ୍ଦେ। ମୋ କଥାରେ ଯଦି କାହାକୁ କିଛି ଆଘାତ ଲାଗିଥିବ ମୋତେ କ୍ଷମା କରିବେ।